नमो भगवते वासुदेवाय ॐ नमो भगवते वासुदेवाय। श्रीमद् भागवतम तृतीय स्कंद द्वादश अध्याय श्लोक 49। ततः अपराम उपादाय सह सर्गाय मनः दधे ततो अपराम उपादाय ससर्गाय मनो दधे ततोपरामुपादाय ससर्गाय मनो दधे ततोपरामुपादाय ससर्गाय मनो दधे। शब्दन्वद तथ तत्परे अपराम अन्य उपादाय ग्रहण करी सह से सर्गाय सृष्टि संबंधरे मनः मन दधे ध्यान दिले। शुक्रन बाद तत्परे ब्रह्मा अन्य शरीर ग्रहण कले जेउंथिरे जौन जीवन निषिद्ध नथिला एवं एभरी भावरे से अन्य सृष्टि निमित्त मनोनिवेश कले। भावार्थरे श्री प्रभुपाद कहते जे ब्रह्मांकर पूर्व शरीर में जहाँ दिव्य थिला जौन क्रिया निषिद्ध थिला एवं सेथिपाई जौन क्रिया सहित संप्रत हेबा निमित्त तांकु ब्रह्मा को अन्य एक शरीर ग्रहण करने को होइतिला। एभरी भावरे से सृष्टि क्रिया रे नियुक्त हेले पूर्व वर्णना अनुजाई तांकर पूर्व शरीर निहार रे परिणत होइगला। तेणु ए जो कह जाउछि जे ब्रह्मा जो सृष्टि करसंदी प्रथमे जेतुल सृष्टि करथिले तांकर कन्या सरस्वती को सृष्टि करथिले तांकर सौंदर्य रे आकर्षित होइ ब्रह्माकर काम भाव जात होइतिला जोंथिपई कि से तांको पछर धावमान होइतिले। ए विषय पूर्वर वर्णना करा जाइछि तेणु से शरीर को त्याग करथिले जार जोटाक निहार रे परिणत होइतिला। तेणु वर्तमान से जो शरीर गोटे धारण कले ततो अपराम उपाध्याय आ गोटे शरीर धारण कले जो थे से स्वर्गाय मन दधे सृष्टि करने चिंता कले से शरीर रे जो शरीर द्वारा जौन क्रिया मानने निषिद्ध नाला यहाँ करहब। भगवद गीतार भगवान कहते जे धर्म अभिरुद्धसु भूतेषु भरतर्षव धर्म अभिरुद्धसु भूतेषु कामस्मि भरतर्षव जो जौन कार्यटा जो केवल धर्म अभिरुद्ध यहाँ हूँ धर्मसम्मत जौन क्रियाटा जो रही धर्मसम्मत किंतु जोटा धर्म अभिरुद्ध जमी भागवत वर्णना कर स्कंदे जे एवं व्यवहार प्रजाया न रत्ते जो स्त्री संघटा हूँ केवल प्रजा सृष्टि कर रत्ते यहाँ आनंद प्राप्त होवाई करंदिर सुख प्राप्त होवाई करादश स्कंदे द्वितीय अध्याय नवजगंत कथा कहते जे लोके व्यवाय आमिष मध्य सेवा नित्य जंतुर नई तत्व चोदना व्यवस्थित देश विवाह यज्ञ सुराग्री आशु निवृत्ति रिष्टा लोके साधारणतः ये जो रही ये जो प्रवृत्ति मार्ग रही सेटा विवाह कहले स्त्री संघ आमिष भक्षण एवं मद्य सेवा मद्यपान करसन जो निशा द्रव्य सेवन करसन ସେଇଟା ହେଉଛି ନିତ୍ୟ ହି ଜନ୍ତୁ, ଏଇଟା ହେଉଛି ସମସ୍ତଙ୍କର ପ୍ରବୃତ୍ତି ରହିଛି। ନ ହି ତତ୍ର ଚୋଦନା, ଏଇଟା ପାଇଁ ଏଇଟା ଏଇଟା କରିବା ପାଇଁ ସେଥିପାଇଁ ଶିକ୍ଷା ଦେବା ଦରକାର ନାହିଁ। ସେ ମନକୁ ମନ ଯଦି ଛୋଟ ପିଲା ଜନ୍ମ ହେଉଛି ମାନେ ସେ ତାର ପ୍ରବୃତ୍ତି ରହିଛି, ସେ ମାଆଙ୍କର ସ୍ତନ୍ୟ ପାହାନ କରୁଛନ୍ତି, ତେଣୁ ତାକୁ ସେ ଶିକ୍ଷା ଦରକାର ପଡ଼ୁନି। ତେଣୁ ଏସବୁ ପ୍ରବୃତ୍ତି ସମସ୍ତଙ୍କର ରହିଛି। କିନ୍ତୁ ଯେତେବେଳେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛି, ସେଥିପାଇଁ ସେଥିପାଇଁ ବିଧି କରାଯାଇଛି, ବ୍ୟବସ୍ଥା କରାଯାଇଛି। ଏଇଟା ମନ ଇଚ୍ଛା ଏସବୁ କରାଯିବ ନାହିଁ, ଏଇଟା କେବଳ ବ୍ୟବସ୍ଥିତି ତେସ ବିବାହ। ମନୁଷ୍ୟ ସମାଜରେ ବିବାହ ବ୍ୟବସ୍ଥା କରାଯାଇଛି, ପଶୁ ପକ୍ଷୀ ସମାଜରେ ପ୍ରଭୁପାଦ ମହାରାଜ କହନ୍ତି ପଶୁପକ୍ଷୀ ସମାଜରେ ବିବାହର ବ୍ୟବସ୍ଥା ନାହିଁ। କାରଣ ମନୁଷ୍ୟ ହେଉଛି ଜଣେ ଉନ୍ନତ ଶରୀର ପ୍ରାପ୍ତ ହୋଇଛି, ଉନ୍ନତ ଚେତନା ପ୍ରାପ୍ତ ହୋଇଛି, ତେଣୁ ଏହି ଶରୀରରେ ସେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ସବୁ ସୁବିଧା ତାକୁ ମିଳିଛି। ତେଣୁ ଏହି ଶରୀରରେ ଏଇ ଯେଉଁ ପ୍ରବୃତ୍ତି ରହିଛି, ଏ ପ୍ରବୃତ୍ତିରୁ କେମିତି ଜଣେ ନିବୃତ୍ତି ମାର୍ଗକୁ ଆସିବ ସେଥିପାଇଁ କୁହାଯାଏ ବ୍ୟବସ୍ଥିତ ତେସୁ ବିବାହ ଯଜ୍ଞ ସୁରାଗ୍ରୀ ଆସୁ ନିବୃତ୍ତି ନିଷ୍ଠା। ଏଇ ଯେଉଁ ବ୍ୟବସ୍ଥା କରାଯାଇଛି, ଆର ଉଦ୍ଦେଶ୍ୟ ନୁହଁ ଯେ ଏଇଥିରେ ଏଇ ପ୍ରବୃତ୍ତି ମାର୍ଗରେ ଲଗିକି ରହିବା, ଏଇଟା ତାର ପ୍ରକୃତ ଉଦ୍ଦେଶ୍ୟ ସେଇଟା ନୁହଁ। ତାର ପ୍ରକୃତ ଉଦ୍ଦେଶ୍ୟ ହେଉଛି କେମିତି ସେମାନେ ଆସୁ ଖୁବ୍ ଶୀଘ୍ର ନିବୃତ୍ତି ମାର୍ଗକୁ ଆସିବେ। ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଆସିବାଟା ହେଉଛି ପ୍ରକୃତରେ ଏଇ ମାନବ ଜନ୍ମର ଲକ୍ଷ୍ୟ ହେଉଛି ସେଇଟା। କାରଣ ଭଗବାନଙ୍କୁ ଭୁଲିଯାଇ ସେ ସବୁ ପ୍ରକାର ଉପଭୋଗ କରିବା ପାଇଁ ଚାହୁଁଛି, ସେଇଥିପାଇଁ ସେ ଭୌତିକ ଜଗତକୁ ଆସିଛି। ଭୌତିକ ଜଗତକୁ କାହିଁକି ତାର ପତନ ହେଇଛି ନା ଭଗବାନଙ୍କୁ ଭୁଲି ଯାଇଛି ସେ। କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିର୍ମୁଖ, କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିର୍ମୁଖ, ତୈବ ମାୟା ତରେ ଦେହ ସଂସାରାଦି ଦୁଃଖ, ଅତଏବ ମାୟା ତାରେ ଦେହ ସଂସାରାଦି ଦୁଃଖ। କାହିଁକି ସେ ଦୁଃଖ ପାଉଛି? ପ୍ରକୃତରେ ସେ ସୁଖ ପାଇବା ପାଇଁ ଆସିଛି, ସେ ଚାହୁଁଛି ମୁଁ ସୁଖ ପାଇବି। କାହିଁକି ନା ସେ ହେଉଛି ପ୍ରକୃତରେ ସ୍ୱଭାବ ଅନୁସାରେ ସେ ହେଉଛି ଆନନ୍ଦମୟ। ଭଗବାନ ଯେଉଁଭଳି ହେବାର ଆନନ୍ଦମୟ ଆମର ବେଦାନ୍ତ ସୂତ୍ରରେ ବର୍ଣ୍ଣନା କରାଯାଇଛି ଯେ ଜୀବ ମଧ୍ୟ ସେଇଭଳି ଭାବରେ ଆନନ୍ଦମୟ ଭ୍ୟାସାତ୍। ଭଗବାନ ହେଉଛନ୍ତି ଆନନ୍ଦମୟ, ସଚ୍ଚିଦାନନ୍ଦମୟ ସିଏ, ତେଣୁ ଆମେ ତାଙ୍କର ଅଂଶ ହିସାବରେ ଆମେ ମଧ୍ୟ ଆନନ୍ଦମୟ, ତେଣୁ ଆମେ ଆନନ୍ଦ ଖୋଜି ବୁଲୁଛେ। କିନ୍ତୁ ଯେଉଁଟାକ ଯେଉଁ ଉପାୟରେ ଗଲେ ଆମେ ଆନନ୍ଦ ପ୍ରାପ୍ତ ହେବା, ସେ ଉପାୟଟି ପ୍ରାପ୍ତ ହୋଇପାରୁନି। ଭଗବତ ଗୀତାର 13 ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି। ବ୍ରହ୍ମ ପୁଚ୍ଛ ସ୍ତର ବୋଲି କୁହାଯାଉଛି, ପ୍ରଥମେ ଅନ୍ନମୟ, ତାପରେ ପ୍ରାଣମୟ, ତାପରେ ଜ୍ଞାନମୟ, ତାପରେ ବିଜ୍ଞାନମୟ, ଏବଂ ତାପରେ ହେଉଛି ଆନନ୍ଦମୟ। ଏହି ସ୍ତର ବିଭିନ୍ନ ପ୍ରକାର ସ୍ତର ରହିଛି। ଅନ୍ନମୟ ଯେଉଁ ରହିଛି 13 ଅଧ୍ୟାୟ 5 ଶ୍ଳୋକରେ ପ୍ରଭୁପାଦ ମହାରାଜ ମହାଶୟ କହିଛନ୍ତି ଏଇଟା ଯେ ସମସ୍ତେ ଯେଉଁ ଆନନ୍ଦ ପାଇବା ପାଇଁ ଚାହୁଁଛନ୍ତି, ଏହି ଆହାରରୁ ସେମାନେ ଆନନ୍ଦ ପାଇବା ପାଇଁ ଚାହୁଁଛନ୍ତି। ଅନ୍ନମୟ ସ୍ତର ରହିଛି, ତେଣୁ ଏଇଟା ହେଉଛି ସବୁଠାରୁ ନିମ୍ନ ସ୍ତର। ଅନ୍ନରେ ଆନନ୍ଦ ପାଇବାଟା, ଆନନ୍ଦର ଆହାରରେ ଆନନ୍ଦ ପାଇବାଟା, ଏଇଟା ହେଉଛି ନିମ୍ନ ସ୍ତରର ଆନନ୍ଦ, ଏ ପ୍ରକୃତ ଆନନ୍ଦ ନୁହଁ ଏଥିରେ। ଆଠାରୁ ଯେଉଁମାନେ ଉନ୍ନତ ସ୍ତରକୁ ଗଲେଣି ସେମାନେ ପ୍ରାଣମୟ, ପ୍ରାଣ ଯେଉଁ ପ୍ରାଣାୟାମ ଇତ୍ୟାଦିରେ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ପ୍ରାଣାୟାମ କରୁଛନ୍ତି, ବାୟୁରୁ ନଈକିରି ପୂରକ ରେଚକ କୁମ୍ଭକ ଇତ୍ୟାଦି ଯେଉଁ ବିଭିନ୍ନ ପ୍ରକାର ପ୍ରାଣ ଅଛି। ଅପରେତୁ ପ୍ରାଣାନ୍ ପ୍ରାଣସୀ ଜ୍ୟୋତି ସର୍ବବିଦ ଯଜ୍ଞବିଦ ଯଜ୍ଞ କ୍ଷମିତ କର୍ମସ ଇତ୍ୟାଦି ପ୍ରାଣାୟାମ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରାଣରେ ସେମାନେ ଏଇ ଯେଉଁ ବାୟୁରେ ମଧ୍ୟ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ପ୍ରାଣରେ ଆନନ୍ଦ। ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରର ସେମାନେ କିଛି ଖାଦ୍ୟ ଗ୍ରହଣ ନକରି ମଧ୍ୟ କେବଳ ବାୟୁ ଭକ୍ଷଣ କରି ରହିପାରିବେ, ଯେମିତି ଧ୍ରୁବ ମହାରାଜ। ଧ୍ରୁବ ମହାରାଜ ଯେତେବେଳେ ଗଲେ 6 ମାସରେ ସେ ଭଗବାନ ପ୍ରାପ୍ତ ହେଲେ, କାହିଁକି ନା ସେଇଭଳି ଭାବରେ ସେ ତପସ୍ୟା କଲେ, ବହୁତ କଠୋର ତପସ୍ୟା କଲେ, ଭଗବାନ ପ୍ରାପ୍ତ ହେବା ପାଇଁ କଠୋର ତପସ୍ୟା କରିଛନ୍ତି। ପ୍ରଥମ ପ୍ରଥମ ଛଅ ଦିନ ସେ କେବଳ ଯେଉଁ ଫଳ ଇତ୍ୟାଦି ଖାଇକି ରହୁଥିଲେ, ତାପରେ ବର୍ଣ୍ଣନା କରାଯାଇ ଚତୁଃସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଏହିସବୁ ଆଙ୍କର ଧ୍ରୁବ ମହାରାଜଙ୍କ ଚରିତ୍ର ବର୍ଣ୍ଣନା କରାଯାଇଛି ଯେ ପ୍ରଥମେ ତିନି ଦିନରେ ସେ କେବଳ କପିଥ ଏବଂ ବଦର ଏହିସବୁ ଫଳ ଖାଇକି ରହୁଥିଲେ। ତିନି ଦିନରେ ଥରେ ଲେଖା ଖାଉଥିଲେ। ଆମେ ଗୋଟିଏ ଦିନରେ ତିନି ଥର ମିନିମମ୍ ଦରକାର ହେଉଛି। ଯଦି ଟିକେ କମିଗଲା ତାହେଲେ ଆମେ ଇଏ କରିପାରୁନେ, ରହିପାରୁନେ। କିନ୍ତୁ ସେ ତିନି ଦିନରେ ଥରେ ଖାଉଥିଲେ। ଛୋଟ ପିଲା, ବେଶୀ ବଡ଼ ମଧ୍ୟ ନୁହଁ, ପାଞ୍ଚ ବର୍ଷର ପିଲା। ପ୍ରଥମ ମାସରେ ଏଇଭଳି ପଳେଇଲା, ଦ୍ୱିତୀୟ ମାସରେ ଆହୁରି କଠୋର କରିଦେଲେ, ଛଅ ଦିନରେ ଥରେ ଲେଖା, ଆଉ ଫଳ ବି ଖାଇଲେନି। ଏଇ ଯେଉଁ ତୃଣ ଇତ୍ୟାଦି, ଘାସ ପତ୍ର ଇତ୍ୟାଦି ଏଇକୁ ଖାଇକି ରହିଲେ, ଛଅ ଦିନରେ ରହିଲେ ଖାଇକିରି। ତା ମାନେ ସେ ଦୁଃଖ ପାଉନଥିଲେ, ସେ ଆନନ୍ଦ ପାଉଥିଲେ, ଭଗବାନ ଭଜନ କରୁଥିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସେ ଆନନ୍ଦ ପ୍ରାପ୍ତ ହେଉଥିଲେ, ସେଇଥିରେ ଆନନ୍ଦ ପ୍ରାପ୍ତ ହେଉଥିଲେ। ଓଂ ନମୋ ଭଗବତେ ବାସୁଦେବାୟ, ଏଇ ଶ୍ଳୋକ, ଏଇ ମହାମନ୍ତ୍ର ଉଚ୍ଚାରଣ କରି, ଏଇ ମନ୍ତ୍ର ଉଚ୍ଚାରଣ କରି ସେ ଭଗବାନଙ୍କର ସେବାରେ ତଲ୍ଲୀନ ହେଇଯାଉଥିଲେ। ଦ୍ୱିତୀୟ ମାସ ଏଭଳି ପଳେଇଲା, ତୃତୀୟ ମାସରେ ଆହୁରି କଠୋର କରିଦେଲେ ନିୟମକୁ। ନଅ ଦିନରେ ଥରେ ଲେଖା କ'ଣ ଖାଇଲେ? ଆଉ କିଛି ଖାଇଲେ ନାହିଁ। ଜଲ୍ ଖାବ, ଆମର କହନ୍ତି ଗୋଟିଏ ବଙ୍ଗଳାରେ, ଜଲ୍ ଖାବ ମାନେ ଜଳ ଖାଇକିରି ସେ ରହିଲେ। ଜଳ ଆମେ ପିଇବା ପାଇଁ କହୁଛୁ, ଆମେ ପିଉଛୁ ବୋଲି ଖାଇବା ପାଇଁ କହୁନି। ଜଳ ଜଳ ଆଉ କ'ଣ, ମାନେ ଚାରି ପ୍ରକାର ଖାଦ୍ୟ ଅଛି ଖାଇବାର ଜିନିଷ, ଗୋଟେ ହେଉଛି ଚର୍ବ୍ୟ, ଗୋଟେ ଚୋଷ୍ୟ, ଗୋଟେ ହେଉଛି ଲେହ, ଗୋଟେ ହେଉଛି ପେୟ। ଅବଶ୍ୟ ପେୟରେ ମଧ୍ୟ ଯାଉଛି ଖାଦ୍ୟଟା, ସେ ପାନୀୟଟା ପେୟ, ସେ ଗୋଟେ ଖାଦ୍ୟ ଖାଇବା ଭଳି ଯାଉଛି। ତେଣୁ କେବଳ ଜଳ ପିଇକି ରହୁଥିଲେ ସେ। ନଅ ଦିନରେ ଥରେ ଲେଖା ଜଳ ପିଉଥିଲେ, ସବୁଦିନେ ମଧ୍ୟ ଜଳ ପିଉନଥିଲେ। ଆମେ ପାଣ୍ଡବ ନିର୍ଜଳ ଏକାଦଶୀରେ ଗୋଟେ ଦିନ ମଧ୍ୟ ଜଳ ନ ପିଇକି ରହିପାରୁନି। ସେ କିନ୍ତୁ ନଅ ଦିନରେ ଥରେ, ପାଞ୍ଚ ବର୍ଷର ବାଳକ ନଅ ଦିନରେ ଥରେ ଜଳ ପିଇକି ରହୁଥିଲେ। ଏଇ ବର୍ଷ ଏଇଭଳି ତୃତୀୟ ମାସ ପଳେଇଲା, ଚତୁର୍ଥ ମାସ ଆହୁରି କଡ଼ା କରିଦେଲେ। କ'ଣ କଲେ ନା, ବାର ଦିନରେ ଥରେ କ'ଣ ଗ୍ରହଣ କଲେ ନା, ବାୟୁ, ଏ ପ୍ରାଣ, ପ୍ରାଣମୟ ସ୍ତରରେ ସେ ଆନନ୍ଦ, ତାଠାରୁ ତା ଦେହରେ ସେ ବହୁତ ଆନନ୍ଦ ଅନୁଭବ କରୁଥିଲେ। ନଅ ଦିନରେ ଥରେ ଲେଖା, ବାର ଦିନରେ ଥରେ ଲେଖା ଜଳ ପାନ କରୁଥିଲେ। ଆଉ କିଛି ବାୟୁ, କେବଳ ବାୟୁ ଭକ୍ଷଣ କରୁଥିଲେ, ବାୟୁକୁ ଭକ୍ଷଣ କରୁଥିଲେ, ଆଉ କିଛି ଖାଉନଥିଲେ। ଏଇ ପ୍ରାଣ ପ୍ରାଣମୟ ସ୍ତରରେ ସେ ଆନନ୍ଦ ପ୍ରାପ୍ତ ହେଉଥିଲେ। ତେଣୁ ପଞ୍ଚମ ଦିନରେ ଆଉ ସେଇ ଯେଉଁ ବାର ଦିନ ଥରେ ଲେଖା ଖାଉଥିଲେ, ସେତିକି ଲେଖା ବାୟୁ କେବଳ ପିଉଥିଲେ, ମାନେ ବାୟୁ ଗ୍ରହଣ କରୁଥିଲେ, ମାନେ ନିଶ୍ୱାସ ନେଉଥିଲେ ଗୋଟିଏ ଥର, ବାର ଦିନରେ ଥରେ ନିଶ୍ୱାସ ନେଇକି ସେଇଥିରେ ସେ ଇଏ କରୁଥିଲେ। ତେଣୁ ପଞ୍ଚମ ମାସରେ ସେ ଗୋଟିଏ ପାଦରେ ଠିଆ ହେଇଗଲେ, ଆଉ ଘୁଞ୍ଚିଲେନି କୁଆଡ଼େ, ଗୋଟିଏ ପାଦରେ ଠିଆ ହେଇଗଲେ। ତେଣୁ ଷଷ୍ଠ ମାସରେ ସମସ୍ତଙ୍କର ଯେମିତି ଦେବତାମାନେ ଚିନ୍ତା କଲେ, ଦେବନା ଅନୁଭବ କଲେ ଯେ ତାଙ୍କର ମଧ୍ୟ ଶ୍ୱାସ ରୋକି ହେଇଯାଇଛି, ଶ୍ୱାସ ବନ୍ଦ ହେଇଯାଉଛି। କାରଣ ଇଏ ସିନା ନିଶ୍ୱାସ ନେଲେ, ସେମାନେ ନିଶ୍ୱାସ ନେବେ। ତେଣୁ ସମସ୍ତେ ଯାଇକି ବ୍ୟତିବ୍ୟସ୍ତ ହେଇଗଲେ, ଭଗବାନ ପ୍ରାର୍ଥନା କଲେ, ତେଣୁ ଭଗବାନ ଆସି ଉପସ୍ଥିତ ହେଇଗଲେ। ଛଅ ମାସରେ ଧ୍ରୁବଙ୍କ ପାଖରେ ସେ ଭଗବାନ ଉପସ୍ଥିତ ହେଇଗଲେ। ତେଣୁ ଏହିଭଳି ଭାବରେ ଯେଉଁ ଅନ୍ନରେ ଯେଉଁମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ତାଠାରୁ ଆହୁରି ଉନ୍ନତ ସ୍ତରର ଆନନ୍ଦ ଜଣେ ଏଇ ଯେଉଁ ଅନ୍ନମୟ ପ୍ରାଣମୟ ଏହି ପ୍ରାଣ ବାୟୁରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ତେଣୁ ଆଉ ଟିକେ ଉନ୍ନତ ସ୍ତର ଯେଉଁମାନେ, ସେମାନେ ଜ୍ଞାନରେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଜ୍ଞାନମୟ ସ୍ତର ତାକୁ କୁହାଯାଉଛି, ଜ୍ଞାନ ଭଗବତ ସମ୍ବନ୍ଧ ଜ୍ଞାନ ଯେଉଁ ରହିଛି, ଅନେକ ଭଗବାନଙ୍କ ସମ୍ବନ୍ଧ ଜ୍ଞାନ ରହିଛି। ବେଦ କହିଲେ ଜ୍ଞାନ, ତେଣୁ ବେଦ ଶାସ୍ତ୍ର ଅଧ୍ୟୟନରେ ଯେଉଁମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେମାନେ ଆହୁରି ଉନ୍ନତ ସ୍ତରର। ତାଙ୍କୁ ଏସବୁ ଅନ୍ନମୟ ପ୍ରାଣମୟ ଏସବୁ ଆନନ୍ଦକୁ ତାଙ୍କୁ ଆନନ୍ଦ ଦେବ ନାହିଁ, ସେ ଜ୍ଞାନରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଏବଂ ତାଙ୍କଠାରୁ ଆଉ ଯେଉଁମାନେ ଉନ୍ନତ ସ୍ତରର, ସେମାନେ ବିଜ୍ଞାନମୟ, ସେ ଖାଲି ଜ୍ଞାନରେ ସୀମିତ ରହୁନାହାନ୍ତି, ସେ ଜ୍ଞାନକୁ ନିଜ ଜୀବନରେ ବ୍ୟବହାର କରୁଛନ୍ତି, ବିଜ୍ଞାନମୟ। ଭଗବତ ଗୀତାରେ ଭଗବାନ କହୁଛନ୍ତି, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି, ଅର୍ଜୁନ ମୁଁ ତୁମକୁ ଜ୍ଞାନ ତେହମ ସବି ଜ୍ଞାନମ ଇଦମ ବ୍ୟାଖ୍ୟାୟମ ଅଶେଷତଃ, ମୁଁ ତୁମକୁ ଜ୍ଞାନ କହିବି, ଏଇଟାକୁ କେମିତି ନିଜ ଜୀବନରେ ତୁମେ ଆଚରଣ କରିବ ବିଜ୍ଞାନ ସହିତ ମୋତେ କହିବି। ଥିଓରିଟିକାଲ ଆଣ୍ଡ ପ୍ରାକ୍ଟିକାଲ ଦୁଇଟାକୁ ନଲେଜ୍ ତୁମକୁ ଦେବି, ଦୁଇଟାକୁ ଜ୍ଞାନ ତୁମକୁ ଦେବି। ତେଣୁ ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି, ରସୋହମ ଅପ୍ସୁ କମତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ ହୋ ଜଣବାସର ବେଦୀଷୁ ଶବ୍ଦ କ୍ଷେପ ପରିଷମୃଷୁ। ମୁଁ ଥରେ ଯାଉଥିଲି ଅଡ଼ିଟ୍ କରିବା ପାଇଁ ଗୋଟେ କଲେଜ, କାକଟପୁର କଲେଜ ଯାଇଥିଲି। ସେଇଠୁ ଫେରିଲା ବେଳକୁ ସେ ଜଣେ ସଂସ୍କୃତ ପଣ୍ଡିତ ଜଣେ ଦେଖାହେଲେ। ମୋ ସାଙ୍ଗରେ ଜଣେ ସଂସ୍କୃତ ଡକ୍ଟରେଟ୍ କରିଛନ୍ତି, ସିଏ ମୋତେ ମୋ ସାଙ୍ଗରେ ସବୁବେଳେ ଆସନ୍ତି ଲେକ୍ଚରର ଜଣେ। ତେଣୁ ସେ କାକଟପୁରରୁ ଆସିଲେ, ଆମ ସାଙ୍ଗରେ ସେ ପୁରୀ ଯିବେ। ତେଣୁ ଆମର ଆଲୋଚନା ହେଲା, ଭଗବତ ଗୀତା ଆଲୋଚନା ହେଲା। ଭଗବତ ଗୀତା ଆଲୋଚନା ହେଲେ ସେ ଜଣଙ୍କ, ସେ ଯେଉଁ ପଣ୍ଡିତ ଜଣଙ୍କ, ସେ ସ୍କୁଲର ଟିଚର ଅଛନ୍ତି। ସେ କହିଲେ ଭଗବତ ଗୀତାର ଯେଉଁ ଜ୍ଞାନ ଅଛି, ସେ ଜ୍ଞାନଟା ଖାଲି ଜ୍ଞାନରେ ରହୁଛି, ତାକୁ କେମିତି ଆମେ ଜୀବନରେ ବ୍ୟବହାର କରିବା ସେଇଟା ତ ଆମେ ଇଏ କରିପାରୁନୁ। ଏଇଭଳି ଭାବରେ ସେ ମନ ଦୁଃଖରେ କହୁଥିଲେ। ତେଣୁ ମୁଁ ଆଉ ତାଙ୍କୁ କ'ଣ କହିବି, ଚୁପଚାପ ରଖିଥିଲି, ଅନ୍ୟ କଥା ଆମର ଆଲୋଚନା ଚାଲିଥିଲା। ତାପରେ ଯେତେବେଳେ ସେ ତାଙ୍କୁ ଶୋଷ ହେଲା, ଶୋଷ ହେଲା, ସେ ପାଣି ପିଇବାକୁ ବସିଲେ। ତେଣୁ ପାଣି ପିଇବାକୁ ଯେତେବେଳେ ବସିଲେ ତାଙ୍କୁ କହିଲି, ମୁଁ କହିଲି ଆପଣ ଯେତେବେଳେ ପାଣି ପିଉଛନ୍ତି ଭଗବାନଙ୍କ କଥା ମନେ ପକାନ୍ତୁ। ଭଗବାନ ଭଗବତ ଗୀତା ସପ୍ତମ ଅଧ୍ୟାୟରେ କହିଛନ୍ତି, ରସୋହ ମତ୍ସୁ କମତେ ଇୟ ପ୍ରଭାସ୍ମି ଶଶି ସୂର୍ଯ୍ୟ ହୋ ପ୍ରଣବା ସର୍ବବେଦେଷୁ ଶବ୍ଦକ୍ଷେ ପୌରୁଷମ ଋଷୁ। ରସୋହ ମତ୍ସୁ କମତେ ଇୟ, ଜଳ ଯେତେବେଳେ ଆମେ ପାନ କରୁଛେ ସେତେବେଳେ ଆମେ ଚିନ୍ତା କରିବା ଏ ଜଳରେ ଭଗବାନ ଅଛନ୍ତି। ରସୋହ ମତ୍ସୁ କମତେ ଇୟ, ତେଣୁ ଖାଲି ପଶୁ ବି ପାଣି ପିଉଛି, ଆମେ ବି ପାଣି ପିଇଦେବା, ପଶୁ ତ ଚିନ୍ତା କରିପାରିବନି, କିନ୍ତୁ ଆମେ ଯଦି ଚିନ୍ତା କରିବା ଭଗବାନ ଏଥିରେ ଅଛନ୍ତି, ରସରେ ଭଗବାନ ଅଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି ଯେ ଏମିତିକି ଜଣେ ଡ୍ରିଙ୍କର ମଧ୍ୟ, ଡ୍ରଙ୍କାର୍ଡ ମଧ୍ୟ ଜଣେ ଯେତେବେଳେ ମଦ୍ୟପାନ କରୁଛି, ମଦ୍ୟପାନ ମଦ୍ୟପ ଜଣେ ସିଏ ଯେତେବେଳେ ମଦ୍ୟପାନ କରୁଛି ସେତେବେଳେ ଯଦି ସେ ଚିନ୍ତା କରିବ ଏ ମଧ୍ୟରେ ଯେଉଁ ରସ ଅଛି ସେଥିରେ ଭଗବାନ ଅଛନ୍ତି, ତାହେଲେ ସେ ମଧ୍ୟ ଭଗବତ ଚେତନଶୀଳ ହୋଇପାରିବ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି, ଯେଉଁମାନେ କହନ୍ତି ମୋତେ ଭଗବାନ ଦେଖାଇ ପାରିବ, ଭଗବାନ ଏଇଟାକୁ ଦେଖାଉଛନ୍ତି, କେମିତି ଆମେ ଭଗବାନ ଦେଖିବା, ପ୍ରାକ୍ଟିକାଲି ଦେଖାଉଛନ୍ତି, ଥିଓରିଟିକାଲ ଖାଲି କହିନାହାନ୍ତି, ପ୍ରାକ୍ଟିକାଲି ଦେଖାଉଛନ୍ତି। ରସ ପ୍ରଥମେ କହିଲେ ଥିଓରିଟିକାଲି, ଭୂମି ଆପୋ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ବଚ ଅହଙ୍କାର ଏତିଅମେ ଭିନ୍ନା ପ୍ରକୃତି ରଷ୍ଟଧା, ଯାହା ଆମେ ସବୁ ଦେଖୁଛେ ଏଇ ଆଠଟି ଜିନିଷ ରହିଛି, ଏ ଭୌତିକ ଜଗତ ହେଉଛି ଆଠଟି ପ୍ରକୃତି ତିଆରି, ଭୂମି ଜଳ ଅଗ୍ନି ବାୟୁ ଆକାଶ ମନ ବୁଦ୍ଧି ଏବଂ ଅହଙ୍କାର, ଏ ପାଞ୍ଚଟି ସ୍ଥୂଳ ତତ୍ତ୍ୱ ଏବଂ ତିନୋଟି ସୂକ୍ଷ୍ମ ତତ୍ତ୍ୱ, ଏଇ ଆଠଟି ତତ୍ତ୍ୱରେ ଏଇ ସମସ୍ତ ଭୌତିକ ଜଗତ ସୃଷ୍ଟି ହେଇଛି। ଭଗବାନ କହୁଛନ୍ତି ଇଏ ମୋର ପ୍ରକୃତି, ଇଏ ଅଷ୍ଟଧା ଭିନ୍ନା ପ୍ରକୃତି, ଇଏ ମୋର ନିମ୍ନତର ପ୍ରକୃତି, ଇଏ ଥିଓରିଟିକାଲ ନଲେଜ କହିଲେ। ପ୍ରାକ୍ଟିକାଲ ନଲେଜ ଦେଲେ ଭଗବାନ ଯେ ରସୋହ ମପ୍ସ କମତେ ଇୟ, ଜଳ ଯେତେବେଳେ ଆମେ ପାନ କରିବା ସେତେବେଳେ ଚିନ୍ତା କରିବା ଏ ଭଗବାନ, ଏ ରସରେ ଭଗବାନ ରହିଛନ୍ତି। ତେଣୁ ଗୋଟେ ସମୟ ଆସିବ ଯେତେବେଳେ ଆମେ ଭଗବାନଙ୍କୁ ସବୁ ସମୟରେ ଦେଖିପାରିବା, ସବୁ ସ୍ଥାନରେ ଦେଖିପାରିବା। ଷଷ୍ଠ ଅଧ୍ୟାୟରେ ଯେଉଁ ଭଗବାନ କହିଥିଲେ, ଯେଉଁ ମାଙ୍କ ପଶ୍ୟତି ସର୍ବତ୍ର ସର୍ବଂଚ ମୟି ପଶ୍ୟତି ତସ୍ୟାଂ ନ ପ୍ରଣଶ୍ୟାମି ସଚ ମେନ ପ୍ରଣଶ୍ୟତି। ଏମିତି ଗୋଟେ ସମୟ ଆସିବ ଯେତେବେଳେ ସେ ସବୁଠି ଭଗବାନଙ୍କୁ ଦର୍ଶନ କରିବେ, ଯେଉଁ ମାଙ୍କ ପଶ୍ୟତି ସର୍ବତ୍ର ସବୁଠାରେ ସେ ଦର୍ଶନ କରିବେ, ଭଗବାନଙ୍କୁ ଦର୍ଶନ କରିବେ। କିନ୍ତୁ ଯେଉଁମାନେ ସେ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି, ଯେଉଁମାନେ ସେଇଟାକୁ ନିଜ ବିଜ୍ଞାନ ନିଜ ଜୀବନରେ ଅନୁଭବ କରିନାହାନ୍ତି ବା ବ୍ୟବହାର କରିନାହାନ୍ତି, ସେମାନେ କ'ଣ ଦେଖିବେ ନା, ସେମାନେ ଦେଖିବେ ପଶୁ ପକ୍ଷୀ କୀଟ ପତଙ୍ଗ ଗଛ ଲତା ଇତ୍ୟାଦି ସବୁ ଦେଖିବେ, ସେମାନେ ଅନ୍ୟ କିଛି ଦେଖିପାରିବେ ନାହିଁ। କିନ୍ତୁ ଯେଉଁମାନେ ଏଇ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ସେ ଜ୍ଞାନକୁ ନିଜ ଜୀବନରେ ବ୍ୟବହାର କରୁଛନ୍ତି, ଯେଉଁ ବିଜ୍ଞାନ ସ୍ତରକୁ ଯାଇଛନ୍ତି, ଏ ଜ୍ଞାନମୟ ସ୍ତର ପରେ ନେକ୍ସଟ ଯେଉଁ ବିଜ୍ଞାନମୟ ସ୍ତର ଏଇ ଆସିବ, ଏଇ ଯେଉଁ ଆନନ୍ଦମୟ କେମିତି ଜଣେ ଆନନ୍ଦରେ ରହିବ ବିଜ୍ଞାନମୟ ସ୍ତର, ସେତେବେଳେ ସେ ଦେଖିବେ ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, ସର୍ବତ୍ର ହୟ ନର ଇଷ୍ଟ ଦେବ ସ୍ଫୁର୍ତ୍ତି, ସର୍ବତ୍ର ହୟ ତାର ଇଷ୍ଟ ଦେବ ସ୍ଫୁର୍ତ୍ତି। ସବୁଠାରେ ଯେଉଁ ସ୍ଥାବର ଜଙ୍ଗମ ଦେଖୁଛି, ଗଛ ଲତା ଇତ୍ୟାଦି ଗୋଟେ ସ୍ଥାବର, ପାହାଡ଼ ପର୍ବତ ଇତ୍ୟାଦି ସ୍ଥାବର ଜୀବ, ଏବଂ ଜଙ୍ଗମ କହିଲେ ମନୁଷ୍ୟ ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି, ଏମାନେ 64 ଲକ୍ଷ ପ୍ରକାର ଜୀବ ଅଛନ୍ତି ଯେଉଁମାନେ ଜଙ୍ଗମ ଜୀବ, ସମୁଦାୟ 84 ଲକ୍ଷ ଜୀବରୁ 20 ଲକ୍ଷ ହେଉଛି ସ୍ଥାବର, ଆଉ 64 ଲକ୍ଷ ଜୀବ ହେଉଛନ୍ତି ଜଙ୍ଗମ। ତେଣୁ ସେ ଯେଉଁ ଲୋକ ଯେଉଁମାନେ ବହୁତ ଉନ୍ନତ ସ୍ତରକୁ ଯାଇଛନ୍ତି, ବିଜ୍ଞାନମୟ ସ୍ତରକୁ ଯାଇଛନ୍ତି, ସେମାନେ ସବୁଠି ଭଗବାନଙ୍କୁ ଦେଖିବେ। ସେମାନେ ଦେଖିବେନି ଏଇଟା ଗୋଟେ ଗଛ, ଏଇଟା ଗୋଟେ ପାହାଡ଼, ଏଇଟା ଗୋଟେ ମନୁଷ୍ୟ, ଗୋଟେ ପଶୁ ବା କୀଟ ପତଙ୍ଗ, ଏସବୁ ଏସବୁ ସେ ଦେଖିପାରିବେ ନାହିଁ, ସେ ଭଗବାନଙ୍କୁ ଦେଖିବେ। ତେଣୁ ଯେଉଁମାନେ ଏଇ ବିଜ୍ଞାନମୟ ସ୍ତରକୁ ସେ ସାର୍ ମୁଁ ସେଇଟା କହିଲି, ସେ କଥା କହିଲି ଯେତେବେଳେ ସେତେବେଳେ ସେ ବୁଝିଲେ ପ୍ରକୃତରେ ଆପଣ ଗୋଟେ ବଢ଼ିଆ କଥା କହିଲେ। ଜଣେ ଗୁରୁ ଗ୍ରହଣ ନକଲେ ଏସବୁ ଜିନିଷ ଜାଣିପାରିବ ନାହିଁ, ଥିଓରିଟିକାଲ ନଲେଜରେ ଜଣେ ଜାଣିପାରିବ ନାହିଁ। ତେଣୁ ସେ ସେଇଟାକୁ ସେଇଠି ରିଏଲାଇଜ୍ କଲେ, ସେଇଠି ସେ ସେଇଟାକୁ ଆଡମିଟ୍ କଲେ, ତାପରେ କ'ଣ ତାଙ୍କର ଅନୁଭବ ହୋଇଥିବ ସେ କଥା ଅଲଗା କଥା। କିନ୍ତୁ ଏଇଭଳି ଭାବରେ ଜଣେ ଯଦି ଏଇଭଳି ଭାବରେ ଜଣେ ନିଜ ଜୀବନରେ ଏଇ ଜ୍ଞାନକୁ ବ୍ୟବହାର କରିବେ, ରସହମ ଅପସୁ କମତେ ଇୟ, ଜଳପାନ କରୁଥିଲା ବେଳେ ସେ ଚିନ୍ତା କରିବେ ଏଇଠି ଭଗବାନ ଅଛନ୍ତି, ଏଇ ରସରେ ଭଗବାନ ଅଛନ୍ତି। ପ୍ରଭାସ୍ମି ଶଶି ସୂର୍ଯ୍ୟ ହୋ, ସୂର୍ଯ୍ୟର ଆଲୋକରେ ଚନ୍ଦ୍ରର ଆଲୋକରେ ସେ ଭଗବାନଙ୍କୁ ଦର୍ଶନ କରିବେ। ଏ ପ୍ରଭା ହେଉଛି ଭଗବାନଙ୍କ ପ୍ରଭା, ଭଗବାନଙ୍କର ଅଙ୍ଗକାନ୍ତି ହେଉଛି ଏ ଆଲୋକ। ତେଣୁ ସେଇଭଳି ଭାବରେ ପ୍ରଣବ ସର୍ବବେଦ ଯେସୁ, ସମସ୍ତ ବେଦରେ ସେ ହେଉଛନ୍ତି ପ୍ରଣବ ବା ଓଙ୍କାର। ଆମେ ଯେଉଁ କାଲି କହିଥିଲେ ଓଙ୍କାର ବିଷୟରେ କହିଥିଲେ, ଶବ୍ଦ କ୍ଷେ ଆକାଶରେ ସେ ହେଉଛନ୍ତି ଶବ୍ଦ, ଏଇସବୁ ଶବ୍ଦ ବ୍ରହ୍ମ। ଏବଂ ପୌରୁଷ ନୃଷୁ, ମନୁଷ୍ୟମାନଙ୍କ ସେ ଯେଉଁ ପୌରୁଷତା ସେଇଟା ମଧ୍ୟ ସେଇ ଭଗବାନଙ୍କର ଶକ୍ତି। ଏଇଭଳି ଭାବରେ କେଉଁଠି ଗୋଟେ ସ୍ଥାନ ଜଣେ ଦେଖିପାରିବ ନାହିଁ ଯେଉଁଠି ଭଗବାନ ନାହାନ୍ତି। ମହାଭାରତରେ ବର୍ଣ୍ଣନା କରାଯାଇଛି, ଥରେ ଦ୍ରୋଣାଚାର୍ଯ୍ୟ ସେ ତାଙ୍କର ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ବିଶେଷ ଭାବରେ କୌରବମାନଙ୍କ ପକ୍ଷରୁ ଦୁର୍ଯ୍ୟୋଧନ ଆସିଲେ, ପାଣ୍ଡବମାନଙ୍କ ପକ୍ଷରୁ ଯୁଧିଷ୍ଠିର ମହାରାଜ ଆସିଲେ, ତାଙ୍କୁ ଦୁଇଟି ପକ୍ଷୀ ଦେଲେ ଦ୍ରୋଣାଚାର୍ଯ୍ୟ। କହିଲେ ଏ ପକ୍ଷୀକୁ ଏମିତି ଜାଗାରେ ହତ୍ୟା କରିବ କେହି ଯେମିତି ଦେଖିପାରିବେ ନାହିଁ। ତେଣୁ ଦ୍ରୋଣାଚାର୍ଯ୍ୟ କହିବାରୁ ଦୁର୍ଯ୍ୟୋଧନ ଏବଂ ଯୁଧିଷ୍ଠିର ମହାରାଜ ଦୁଇ ଜଣ ଚାଲିଗଲେ, ଅଲଗା ଅଲଗା ସ୍ଥାନକୁ ଗଲେ। କିଛି ସମୟ ପରେ ଦୁର୍ଯ୍ୟୋଧନ ଆସି ପହଞ୍ଚିଗଲେ, ତେଣୁ ସେ କହିଲେ ଗୁରୁଦେବ ମୁଁ ଗୋଟେ ଅନ୍ଧାରିଆ ଘରକୁ ପଳେଇଲି, ସେଠି କେହି ନଥିଲେ, ସେ ଜୀବକୁ ହତ୍ୟା କରିଦେଲି, ପକେଟକୁ ହତ୍ୟା କରିଦେଲି। ତାପରେ ଯୁଧିଷ୍ଠିର ମହାରାଜ ଫେରୁନାହାନ୍ତି, ବହୁତ ସମୟ ଫେରି ଚାଲିଗଲା, ଫେରୁନାହାନ୍ତି, ଅପେକ୍ଷା କରିଛନ୍ତି। ବହୁତ ସମୟ ପରେ ଯେତେବେଳେ ଯୁଧିଷ୍ଠିର ମହାରାଜ ଫେରିଲେ, ତାପରେ ସେ ଗୁରୁଙ୍କୁ କହୁଛନ୍ତି, ଗୁରୁଦେବ ମୁଁ ଆପଣଙ୍କର ଯେଉଁ ନିର୍ଦ୍ଦେଶ ଥିଲା ମୁଁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିପାରିଲି ନାହିଁ। ନା କ'ଣ କାହିଁ କରିପାରିଲ ନାହିଁ, ନା ମୁଁ ଏମିତି କୌଣସି ସ୍ଥାନ ପାଇଲି ନାହିଁ ଯେଉଁଠି ଭଗବାନ ନାହାନ୍ତି, ସବୁଠାରେ ଭଗବାନ ଅଛନ୍ତି, ତେଣୁ ମୁଁ ଏ ପକ୍ଷୀକୁ ମାରିପାରିଲି ନାହିଁ। ତେଣୁ ପ୍ରକୃତରେ ଗୁରୁଦେବ କହିଲେ ତମେ ହିଁ ପ୍ରକୃତରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲ, ଭଗବାନ ସବୁଠାରେ ଅଛନ୍ତି, ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଭଗବାନ ନାହାନ୍ତି। ଅଣ୍ଡାନ୍ତରସ୍ଥ ପରମାଣୁ ଚୟାନ୍ତରସ୍ତମ, ଏମିତିକି ଅଣୁ ପରମାଣୁରେ ମଧ୍ୟ ଭଗବାନ ରହିଛନ୍ତି। କିନ୍ତୁ ଯେଉଁମାନେ ସେ ଉନ୍ନତ ସ୍ତରକୁ ଯାଇନାହାନ୍ତି ସେମାନେ ସେଇ ସେମାନେ ଦେଖିବେ ଭଗବାନ କେଉଁଠି ନାହାନ୍ତି। ଏ ବଦ୍ଧ ଜୀବ ଆଉ ମୁକ୍ତ ଜୀବ ଭିତରେ ତଫାତ୍ ହେଉଛି ଏଇଟା, ବଦ୍ଧ ଜୀବ ସେ କହନ୍ତି ଭଗବାନ ନାହାନ୍ତି। ଯେମିତି ହିରଣ୍ୟକଶିପୁ ବଦ୍ଧ ଜୀବର ଉଦାହରଣ, ତାଙ୍କର ପୁତ୍ର ପ୍ରହ୍ଲାଦ ମହାରାଜ ସେ ହେଉଛନ୍ତି ମୁକ୍ତ ଜୀବର ଉଦାହରଣ, ସେ ସବୁଠି ଭଗବାନ ଦର୍ଶନ କରୁଥିଲେ। ଯତ୍ ସର୍ବତ୍ର ଭାଗବତ ସପ୍ତମ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ, ସପ୍ତମ ଅଧ୍ୟାୟରେ ତାଙ୍କର ସାଙ୍ଗ ବାଳକମାନଙ୍କୁ ଯେଉଁ ଶିକ୍ଷା ଦେଇଛନ୍ତି ସେଇଥିରେ ସେ କହୁଛନ୍ତି, ଏତାବାନ ଏବ ଲୋକେସ୍ମିନ୍ ପୁଂସ ସ୍ୱାର୍ଥ ପରସ୍ମୃତ ଏକାନ୍ତ ଭକ୍ତି ଗୋବିନ୍ଦେ ଯତ୍ ସର୍ବତ୍ର ତଦୀକ୍ଷଣମ୍। ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ଧର୍ମ, ଏତାବାନ ଏବ, ଇଏ ହେଉଛି ପ୍ରକୃତରେ ଆମର ଶ୍ରେଷ୍ଠ ସ୍ୱାର୍ଥ ହେଉଛି ଏଇଟା। ପ୍ରକୃତରେ ଲୋକମାନେ ସ୍ୱାର୍ଥ ବୋଲି କ'ଣ ଭାବୁଛନ୍ତି, ନା ତାଙ୍କର ଇନ୍ଦ୍ରିୟ ତୃପ୍ତି କରିବାଟା ସେମାନେ ଭାବୁଛନ୍ତି ଏଇଟା ହେଉଛି ଆମର ସ୍ୱାର୍ଥ। କିନ୍ତୁ ସେମାନେ ଜାଣୁନାହାନ୍ତି ଯେ ଇନ୍ଦ୍ରିୟମାନେ ହେଉଛନ୍ତି ଆମର ଶତ୍ରୁ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ଯେଉଁ କହିଲେ ଅର୍ଜୁନଙ୍କୁ, ଅର୍ଜୁନ ତମର ଏ ଯେଉଁ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ମହାସନ ମହାପାପମା ବିଧି ଏନମ ଇହ ବୈରିଣମ, ଏ ଯେଉଁ କାମ କ୍ରୋଧ ଇତ୍ୟାଦି ରହିଛି, ଏ ଯେଉଁ ଇନ୍ଦ୍ରିୟମାନଙ୍କରେ ଏଇ ଶତ୍ରୁମାନେ ଆମର ରହିଛନ୍ତି, ଇନ୍ଦ୍ରିୟାଣି ମନ ବୁଦ୍ଧି ଅଶା ଅଧିଷ୍ଠାନ ଉଚ୍ଚତେ, ଏମାନେ ଇନ୍ଦ୍ରିୟ ମନ ବୁଦ୍ଧିରେ ଏ ଯେଉଁ କାମ କ୍ରୋଧ ଇତ୍ୟାଦି ସବୁ ରହିଛନ୍ତି, ଏଇଟା ଆମର ପ୍ରକୃତ ଶତ୍ରୁ। କିନ୍ତୁ ଆମେ ଭାବୁଛେ ଏମାନଙ୍କର କୁ ଯଦି ଆମେ ଆନନ୍ଦ ଦେଇପାରିବା, ଇନ୍ଦ୍ରିୟମାନଙ୍କୁ ଆନନ୍ଦ ଦେଇପାରିବା, ଏଇଟା ଆମର ପ୍ରକୃତ ସ୍ୱାର୍ଥ। କିନ୍ତୁ ପ୍ରହ୍ଲାଦ ମହାରାଜଙ୍କର ସାଙ୍ଗ ବାଳକମାନେ ସେଇଟା ଚିନ୍ତା କରୁଥିଲେ, ତାଙ୍କ ସାଙ୍ଗ ବାଳକମାନେ ଗୋଟେ ଥର ସ୍କୁଲରେ ଷଣ୍ଢ ଏବଂ ଅମରକ ତାଙ୍କର ଯେଉଁ ଶିକ୍ଷକମାନେ ଅଛନ୍ତି ସେ ଯେତେବେଳେ ଅନ୍ୟ କାର୍ଯ୍ୟରେ ଚାଲିଯାଇଥିଲେ, ତାଙ୍କର ସାଙ୍ଗ ବାଳକମାନେ କହୁଛନ୍ତି ଆମର ପ୍ରକୃତରେ ଆନନ୍ଦ ପାଇବା ଏଇଭଳି ଭାବରେ ଇନ୍ଦ୍ର ସୁଖ କରି ଖେଳାଖେଳି କରି ବୁଲାବୁଲି କରି ଆନନ୍ଦ ପାଇବା। ତେଣୁ ତାଙ୍କର ପ୍ରହ୍ଲାଦକୁ ଯେତେବେଳେ ଡାକୁଛନ୍ତି, ପ୍ରହ୍ଲାଦ ତମେ ବି ଆସ ଆନନ୍ଦ ପ୍ରାପ୍ତ ହେବ ଏଇଭଳି ଭାବରେ ଖେଳିକରି, ନା 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 ଏଥିରେ ପ୍ରକୃତ ଆନନ୍ଦ ନାହିଁ, ଏ ପ୍ରକୃତ ଆମର ସ୍ୱାର୍ଥ ନୁହଁ। ନା ପ୍ରକୃତ ସ୍ୱାର୍ଥ କ'ଣ? ନା ପ୍ରକୃତ ସ୍ୱାର୍ଥ ହେଉଛି ଏଇଟା ବନେଇବ ଲୋକେସ୍ମିନ୍ ପୁଂସା ସ୍ୱାର୍ଥ ପରସ୍ମୃତ। ଶ୍ରେଷ୍ଠ ସ୍ୱାର୍ଥ ଆମର କେଉଁଟା? ନା ଏକାନ୍ତ ଭକ୍ତି ଗୋବିନ୍ଦେ। ଗୋବିନ୍ଦଙ୍କ ପାଖରେ ଯଦି ଆମେ ଏକାନ୍ତ ଭକ୍ତି କରିପାରିବା ତାହେଲେ ସେଟା ଆମର ପ୍ରକୃତ ସ୍ୱାର୍ଥ ହେବ। ନା ଏକାନ୍ତ ଭକ୍ତି କଲେ କ'ଣ ହେବ? ନା ଯତ୍ ତତ୍ ସର୍ବତ୍ର ତଦୀକ୍ଷଣ, ଯେଉଁଠିକି ସବୁଠାରେ ଆମେ ଭଗବାନଙ୍କୁ ଦର୍ଶନ କରିପାରିବା, ଏଇଟା ହେଉଛି ଆମର ଶ୍ରେଷ୍ଠ ସ୍ୱାର୍ଥ। ତେଣୁ ଏଇଟା ଯେ ଖାଲି ତାଙ୍କ ସାଙ୍ଗ ବାଳକମାନଙ୍କୁ ଶିକ୍ଷା ଦେଲେ ତାହା ନୁହଁ, ତାଙ୍କର ପିତା ମଧ୍ୟ ଯେତେବେଳେ କଥା ପଡ଼ିଲା, ଯେତେବେଳେ କଥା ଆସିଲା ଯେ ସବୁଠାରୁ ଶ୍ରେଷ୍ଠ ଶିକ୍ଷା କେଉଁଟା, ସେତେବେଳେ ପ୍ରହ୍ଲାଦ ମହାରାଜ ମଧ୍ୟ ତାଙ୍କୁ ମଧ୍ୟ ସେୟା କହିଲେ। ଯଦିଓ ତାଙ୍କର ପିତା ହିରଣ୍ୟକଶିପୁ ତ୍ରିଲୋକକୁ ଜୟ କରି ରଖିଥିଲେ, ଦେବତାମାନେ ମଧ୍ୟ ଭୟ କରି ରହୁଥିଲେ, ତ୍ରିଲୋକକୁ ଭୟ କରି ତ୍ରିଲୋକକୁ ନିଜ ଅଧୀନରେ କରିଥିଲେ, ଦେବତାମାନେ ମଧ୍ୟ ଆସି ତାଙ୍କର ସେବା କରୁଥିଲେ, ଇନ୍ଦ୍ର ଚନ୍ଦ୍ର ଯମ ବରୁଣ ଅଗ୍ନି ବାୟୁ ଇତ୍ୟାଦି ସମସ୍ତେ ତାଙ୍କର ସେବା କରୁଥିଲେ। କିନ୍ତୁ ପ୍ରହ୍ଲାଦ ମହାରାଜ ଯିଏ ଭଗବାନଙ୍କ ପାଦ ବନ୍ଦନ ଆଶ୍ରୟ ନେଇଛନ୍ତି, ତାଙ୍କର କୌଣସି ଭୟ ନାହିଁ। ତେଣୁ ହିରଣ୍ୟକଶିପୁ ଭୟରେ ଯଦି ସମସ୍ତେ ଭୟଭୀତ ହେଉଥିଲେ, କିନ୍ତୁ ପ୍ରହ୍ଲାଦ ମହାରାଜ ଭୟଭୀତ ହେଉନଥିଲେ। ତେଣୁ ହିରଣ୍ୟକଶିପୁ ପ୍ରଥମେ ଯେତେବେଳେ ତାଙ୍କୁ ପଚାରିଥିଲେ ଶ୍ରେଷ୍ଠ ଜ୍ଞାନ କେଉଁଟା, ସେତେବେଳେ ସେ କହିଥିଲେ ହରିଙ୍କ ଶରଣ ଯିବା, ଇଏ ହେଉଛି ଶ୍ରେଷ୍ଠ ଜ୍ଞାନ। ପୁଣି କିଛି ଦିନ ପାଠ ନେଇସାରିଲା ପରେ, ପାଠ ପଢ଼ି ସାରିଲା ପରେ ହିରଣ୍ୟକଶିପୁ ଯେତେବେଳେ ପଚାରିଲେ ଯେ ତମେ କ'ଣ ଶ୍ରେଷ୍ଠ ଶିକ୍ଷା କଲ, ସେତେବେଳେ ସେ ସେଇ କଥା ହିଁ କହିଲେ, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନଂ ଇତିପୁଂସାର୍ପିତା ବିଷ୍ଣୁ ଭକ୍ତିଶ୍ଚ ନବଲକ୍ଷଣା କ୍ରିୟତେ ଭଗବତୀ ଅଧ୍ୟାତ୍ମନି ଅଧୀତମ ଉତ୍ତମମ୍। ଇଏ ହେଉଛି ଶ୍ରେଷ୍ଠ ଶିକ୍ଷା, ଅଧୀତମ ଉତ୍ତମମ୍, ଶ୍ରେଷ୍ଠ ଶିକ୍ଷା ହେଉଛି ଏଇଟା। ଭଗବାନଙ୍କର ଏଇ ଯେଉଁ ଭକ୍ତି ରହିଛି, ନଅଟି ଭକ୍ତି ଅଙ୍ଗ ରହିଛି, ଶ୍ରବଣଠାରୁ ଆରମ୍ଭ କରି ଆତ୍ମନିବେଦନ ପର୍ଯ୍ୟନ୍ତ ଏଇଟାକୁ କରିବା, ଇଏ ହେଉଛି ପ୍ରକୃତ ଶ୍ରେଷ୍ଠ ଶିକ୍ଷା। ତେଣୁ ଏଇଥିରେ ବହୁତ ଭୀଷଣ କ୍ରୋଧ ପ୍ରକାଶ କରି ସେ ହିରଣ୍ୟକଶିପୁ ସେ କହିଲେ ଭଗବାନ କିଏ, ଭଗବାନ କିଏ, ମୁଁ ହେଉଛି ଭଗବାନ କୁହାସୁ, ଯେ ସେ କହୁଛନ୍ତି ମଦନ୍ୟ ଯସ୍ତୁକ୍ତୋ ଯସ୍ତୁକ୍ତା ମନ୍ଦଭାଗ୍ୟୋକ୍ତୋ ମଦନ୍ୟ ଜଗଦୀଶ୍ୱର। ଆରେ ମନ୍ଦଭାଗ୍ୟ ପ୍ରହ୍ଲାଦ, ତୋ ପ୍ରକୃତରେ ତୋର ମନ୍ଦଭାଗ୍ୟ ଉଦୟ ହେଇଛି, ତୁ ମୋର ପୁତ୍ର ହେଇକି ଆସିଛୁ, ତୋର ସୌଭାଗ୍ୟ ହେଇଛି ମୋ ପୁତ୍ର ହେଇକି ଆସିଛୁ, କିନ୍ତୁ ତୁ ମୋର କଥା ନ ମାନିକିରି ତୁ ଯେଉଁ ହରିଙ୍କର ଶରଣ ଯାଉଛୁ, ତୋର ପ୍ରକୃତରେ ମନ୍ଦଭାଗ୍ୟ ଉଦୟ ହେଇଛି। କାରଣ ମୋ ଛଡ଼ା ଆଉ କିଏ ଜଗଦୀଶ୍ୱର ଅଛନ୍ତି? ମୁଁ ତ ବଳ ପାଇଯାଇଛି, ମୁଁ କାହା ଦ୍ୱାରା ପରାସ୍ତ ହେବି ନାହିଁ, ମୁଁ ସବୁ ମୋର ଶକ୍ତି ରହିଛି, ବ୍ରହ୍ମା ମୋତେ ବଳ ଦେଇଛନ୍ତି, ଆଉ ମୋ ଠାରୁ ଆଉ କିଏ ଅଧିକ ଭଗବାନ ଅଛନ୍ତି, ଜଗଦୀଶ୍ୱର ଆଉ କିଏ ଅଛନ୍ତି? ମୁଁ ହେଉଛି ଈଶ୍ୱର ଜଗଦୀଶ୍ୱର, ସବୁ ଦେବତାମାନେ ଇନ୍ଦ୍ର ମଧ୍ୟ ଆସି ମୋର ସେବା କରୁଛନ୍ତି। ତେଣୁ ତୁ ଯେଉଁ ତୋର ମନ୍ଦଭାଗ୍ୟ ଉଦୟ ହେଇଛି, ସେଥିପାଇଁ ତୁ କହୁଛୁ କଥା ଯେ ହରି ଆଉ ଜଣେ କିଏ ମୋ ଠାରୁ ଅଧିକ ଶକ୍ତିଶାଳୀ ଅଛନ୍ତି, ବା ଆଉ ମୋ ଛଡ଼ା ଅନ୍ୟ କିଏ ଈଶ୍ୱର ଅଛନ୍ତି ବା ଭଗବାନ ଅଛନ୍ତି, ତାହେଲେ ଇଏ ତୋର ମନ୍ଦଭାଗ୍ୟ। ଜଷ୍ଟ ତୋ ମନ୍ଦଭାଗ୍ୟୋକ୍ତା ମଦନ ଜଗଦୀଶ୍ୱର କୁହାସୁ ଯଦି ସେ ସର୍ବତ୍ର, ତାହେଲେ ତୁ କହୁଛୁ ସେ ସବୁଠାରେ ଅଛନ୍ତି, ତାହେଲେ କାହାନ୍ତି ସେ ଯଦି ସେ ସର୍ବତ୍ର କସ୍ମା ସ୍ତମ୍ଭେ ନ ଦିଶ୍ୟତେ, ସ୍ତମ୍ଭରେ କାହିଁକି ଦେଖାଯାଉନାହାନ୍ତି? କିନ୍ତୁ ପ୍ରହ୍ଲାଦ ମହାରାଜ ଯିଏକି ଅତ୍ୟନ୍ତ ଉନ୍ନତ ସ୍ତରର ଭକ୍ତ, ସେ ଭଗବାନଙ୍କୁ ସବୁଠାରୁ ଦେଖୁଥିଲେ, ତେଣୁ ସେ ସ୍ତମ୍ଭରେ ମଧ୍ୟ ଭଗବାନ ଦର୍ଶନ କଲେ। ତେଣୁ ହିରଣ୍ୟକଶିପୁ ଯେତେବେଳେ ବହୁତ କ୍ରୋଧ ପ୍ରକାଶ କରି ଗୋଟେ ମୁଷ୍ଠିରେ ସେ ସ୍ତମ୍ଭକୁ ଭାଙ୍ଗିଦେଲା, ସେଇଠି ଭଗବାନ ନୃସିଂହଦେବ ଆବିର୍ଭାବ ହେଲେ। ତେଣୁ ଭଗବାନ ସବୁଠାରେ ଅଛନ୍ତି। ସତ୍ୟଂ ବିଧାତୁ ନିଜଭୃତ୍ୟ ଭାଷିତମ୍ ବ୍ୟାପ୍ତିଂ ଚ ଭୂତେଷୁ ଅଖିଳେଶୁ ଚାତ୍ମନ ଅଦୃଶ୍ୟତାତ୍ୟ ତଦ୍ଭୂତମ ରୂପମ ଉଦ୍ଭବନ ସ୍ତମ୍ଭେ ସେବାୟା ନ ମୃଗମ୍ ନ ମାନୁଷମ୍। ବ୍ୟାପ୍ତିଂ ଯେ ସର୍ବେ ସବୁଠାରେ ଭଗବାନ ଅଛନ୍ତି, କିନ୍ତୁ ଯେଉଁମାନେ ଏ ଜ୍ଞାନ ପ୍ରାପ୍ତ ହେଇନାହାନ୍ତି, ଯେଉଁମାନେ ବଦ୍ଧ ଯିବ, ସେମାନେ କହନ୍ତି ଭଗବାନ କେଉଁଠି ଅଛନ୍ତି, ଭଗବାନ କେଉଁଠି ନାହାନ୍ତି, ଭଗବାନ ନାହାନ୍ତି, ଭଗବାନ କେହି ନାହାନ୍ତି। ଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ। ତେଣୁ ଏହିଭଳି ଭାବରେ ଭଗବାନ ଯେଉଁମାନେ ଉନ୍ନତ ସ୍ତରର ଭକ୍ତ, ସେମାନେ ଭଗବାନଙ୍କୁ ସବୁଠାରେ ଅନୁଭବ କରନ୍ତି। ଭକ୍ତି ପରେ ସାନୁଭବ ବିରକ୍ତି ଅନ୍ୟତ୍ର ତ୍ରିକ ଏକ କାଳ ପ୍ରପଦ୍ୟମାନ ସେ ଯଥାସ୍ନତ ସ୍ୟୁ ତୁଷ୍ଟି ପୁଷ୍ଟି କ୍ଷୁଦପାୟ ଅନୁଭାସମ୍। ନବଯୋଗେନ୍ଦ୍ର ରାଜା ନିମୁକୁ ଏ କଥା କହୁଛନ୍ତି। ଜଣେ ଭକ୍ତି କରୁଛନ୍ତି, ଭଗବାନ ପ୍ରତି ଭକ୍ତି କରୁଛନ୍ତି, ସେ ଭକ୍ତି କରୁଥିବା ଯେତିକି ଭକ୍ତି ଆଚରଣ କରୁଛନ୍ତି ସେହି ପରିମାଣରେ ସେ ଭଗବାନଙ୍କର ଅନୁଭବ କରୁଛନ୍ତି। ଭକ୍ତି ପରେଶାନୁଭବ ବିରକ୍ତି ଅନ୍ୟତ୍ର ଚୈତ୍ରିକ ଏକ କାଳ ଏବଂ ଏକ ସମୟରେ ଯେଉଁ ଭୌତିକ ଆସକ୍ତି ରହିଛି ସେ ଆସକ୍ତିରୁ ତାଙ୍କର ବିରକ୍ତି ଆସୁଛି। ତିନୋଟି ଜିନିଷ ଏକ ସମୟରେ ହେଉଛି, ଭକ୍ତି ପରେଶାନୁଭବ ବିରକ୍ତି ଅନ୍ୟତ୍ର। ତେଣୁ ଆମ ନବଜଗେନ୍ଦ୍ର ସେ ଗୋଟେ ଉଦାହରଣ ଦେଉଛନ୍ତି, ଯେଭଳି ଭାବରେ ପ୍ରତ୍ୟେ ମାନସ ଯଥା ସ୍ନତସ୍ୟୁ, ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରୁଛେ ଏହାପରେ ଆମର ପ୍ରସାଦ ପାଇବା। ତେଣୁ ଆଜି ଆମର ପ୍ରଭୁ ବହୁତ ଫିଷ୍ଟ କରିଛନ୍ତି। ତେଣୁ ଏଇ ଯେଉଁ ପ୍ରସାଦ ପାଇଲା ବେଳେ ପ୍ରପଦ୍ୟ ମାନସ ଯଥା ସ୍ନତସ୍ୟୁ, ତିନୋଟି ଜିନିଷ ଆମେ ଅନୁଭବ କରିବା, କ'ଣ କ'ଣ ନା ତୁଷ୍ଟି, ଟେଷ୍ଟ, ଖାଦ୍ୟର କେତେ ଆନନ୍ଦ, ବହୁତ ସୁନ୍ଦର ମାନେ ବହୁତ ରସା ଖାଦ୍ୟ ରହିଛି, ବହୁତ ରସ ଆମେ ପ୍ରାପ୍ତ ହେଉଛେ, ଆନନ୍ଦ ପ୍ରାପ୍ତ ହେଉଛେ, ତୁଷ୍ଟି ପ୍ରାପ୍ତ ହେଉଛେ ଏବଂ ପୁଷ୍ଟି ଆମ ଶରୀର ମଧ୍ୟ ଆମର ପୁଷ୍ଟି କରୁଛି, ସେ ଶରୀର ଉନ୍ନତି କରୁଛି ଏବଂ କ୍ଷୁଦପାୟ ଆମର ଯେଉଁ କ୍ଷୁଧା ରହିଛି ସେ ମଧ୍ୟ ନିବୃତ୍ତି ହେଉଛି। ଏକ ସମୟରେ ତିନୋଟି ଜିନିଷ, ଯେତେ ଥର ଗୁଣ୍ଡେ ଗୋଟେ ଗୋଟେ ଗୁଣ୍ଡା ଖାଉଥିବା ସେ ତିନୋଟି ଜିନିଷ ଏକ ସମୟରେ ହେଉଥିବ। ତେଣୁ ଏଇ ଯେଉଁ ବିଭିନ୍ନ ସ୍ତର ରହିଛି, ଏଇ ବିଜ୍ଞାନମୟ ଯେତେବେଳେ ଜଣେ ପ୍ରାପ୍ତ ହେବ, ଜଣେ ବିଜ୍ଞାନମୟ ଭଗବାନ ଯେତେବେଳେ ଜାଣିବ ସେତେବେଳେ ସେ ଆନନ୍ଦମୟ ପ୍ରାପ୍ତ ହେବ, ଆନନ୍ଦମୟ ସ୍ତର ପ୍ରାପ୍ତ ହେବ। ତେଣୁ ଇଏ ଯେଉଁ ଆନନ୍ଦମୟ, ସମସ୍ତେ ଚାହୁଁଛନ୍ତି ଆନନ୍ଦ, କିନ୍ତୁ କେମିତି ଆନନ୍ଦ ପ୍ରାପ୍ତ ହେବେ ସେଇଟା ସେମାନେ ଜାଣିନାହାନ୍ତି। ତେଣୁ ଏ ଭୌତିକ ଜଗତରେ ଜଣେ ଭଗବାନ ଭୁଲି ସେ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛି, ଯେଉଁଟା ସବୁଠାରୁ ନିମ୍ନ ସ୍ତରର ଆନନ୍ଦ, ଏଥିରେ ପ୍ରକୃତ ଆନନ୍ଦ ନାହିଁ। ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହୁଛନ୍ତି, ଅର୍ଜୁନ ଲୋକମାନେ ଜାଣିପାରୁନାହାନ୍ତି ପ୍ରକୃତରେ କେମିତି ସେମାନେ ଆନନ୍ଦ ପ୍ରାପ୍ତ ହେବେ, ନା କାହିଁକି ଜାଣିପାରୁନାହାନ୍ତି, ନା ସେମାନେ ଯେଉଁ ରହିଛି ଯେଉଁ ଆନନ୍ଦ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଇଏ ହେଉଛି ଦୁଃଖ ଯୌନ ଏବତେ ଯେହି ସଂସ୍ପର୍ଶା ଭୋଗା ଦୁଃଖ ଯୌନ ଏବତେ ଆଦ୍ୟାନ୍ତବନ୍ତ କୌନ୍ତେ ନତେ ଶ୍ରୀ ରମତେ ବୁଦ୍ଧ। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି ଅର୍ଜୁନ, ଶତକଡ଼ା ଅନେଶତ ଭାଗ ଲୋକ ଏଇ ବୁଦ୍ଧିହୀନ ସ୍ତରରେ ଅଛନ୍ତି, ସେଇଥିପାଇଁ ସେମାନେ ଯେଉଁ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ପ୍ରକୃତରେ ଦୁଃଖକୁ ସେମାନେ ସୁଖ ବୋଲି ଭାବୁଛନ୍ତି। ଯେଉଁ ରହିଛି ଯେହି ସଂସ୍ପର୍ଶା ଭୋଗା ଏଇ ଭୌତିକ ଜଗତରେ ଲୋକମାନେ ଯେଉଁ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଏ ପାଞ୍ଚ ପ୍ରକାର ଆନନ୍ଦ ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗନ୍ଧ, ଏଇ ପାଞ୍ଚଟି ଆନନ୍ଦ ରହିଛି ଭୌତିକ ଜଗତରେ। ତେଣୁ ଏଇ ଯେଉଁ ସଂସ୍ପର୍ଶା ଭୋଗା ଏଇ ଆମର ସବୁ ସେଇ ଅନୁସାରେ ଶବ୍ଦ ପାଇଁ ଆନନ୍ଦ କେମିତି ନେଉଛନ୍ତି, ଆମେ କର୍ଣ୍ଣ ଭଗବାନ ଦେଇଛନ୍ତି, କର୍ଣ୍ଣ ମାଧ୍ୟମରେ ଆମେ ଶବ୍ଦ ଶୁଣିକିରି ଆନନ୍ଦ ପ୍ରାପ୍ତ ହେଉଛେ। ଏଇଭଳି ଭାବରେ ଯେଉଁ ଆନନ୍ଦ ସଂସ୍ପର୍ଶା ଭୋଗା ଇଏ ହେଉଛି ଦୁଃଖ ଯୌନ ଏବତେ, ଅର୍ଜୁନ ପ୍ରକୃତରେ ସୁଖ ନୁହଁ, ଏ ଯେଉଁ ଭୋଗ କରୁଛନ୍ତି ଲୋକମାନେ ଭଗବାନଙ୍କୁ ଭୁଲି ଯାଇକିରି ଏସବୁ ଭୋଗ କରୁଛନ୍ତି, ତେଣୁ ସିଏ ହେଉଛି ଦୁଃଖ ଯୌନ ଏବ, ପ୍ରକୃତରେ ଦୁଃଖରୁ ହିଁ ଆରମ୍ଭ ହେଉଛି ଏଇ ଭୋଗଟା। ଏବଂ ଯଦି ବା କିଛି ସୁଖ ଅଛି ବା ଯଦି ବା କିଛି ଆନନ୍ଦ ଅଛି, ଆଦ୍ୟ ଅନ୍ତବନ୍ତ କୌନ୍ତେୟ, ଏ କୁନ୍ତିପୁତ୍ର ଅର୍ଜୁନ ମୁଁ ଜାଣିଛି ତମେ ଏଥିରେ ଆନନ୍ଦ ପ୍ରାପ୍ତ ହେବ ନାହିଁ, କାରଣ ତମେ ମୋର ବୁଦ୍ଧିମାନ ବ୍ୟକ୍ତି, ତମେ ହେଉଛ ମୋର ଭକ୍ତ, ଯେଉଁମାନେ ମୋର ଭକ୍ତ ନୁହନ୍ତି ସେମାନେ ଏଇ ସଂସ୍ପର୍ଶା ଭୋଗରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, କିନ୍ତୁ ଯଦି ବା କିଛି ଆନନ୍ଦ ଅଛି ଇଏ ଆଦ୍ୟ ଅନ୍ତବନ୍ତ କୌନ୍ତେୟ, ଯେଉଁ ଆନନ୍ଦର ଆଦି ଅଛି ସେ ଆନନ୍ଦର ଅନ୍ତ ଅଛି। ତେଣୁ ନ ତେଷୁ ରମତେ ବୁଦ୍ଧ, ଅର୍ଜୁନ ତମ ଭଳି ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଥିରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ, ନା ପ୍ରଭୁ ଆମେ କେଉଁଥିରେ ଆନନ୍ଦ ପ୍ରାପ୍ତ ହେଉଛୁ, ନା ତମେ କେଉଁଥିରେ ଆନନ୍ଦ ପ୍ରାପ୍ତ ହେଉଛୁ ତମେ ଜାଣିଛ ନା ମୁଁ କହିବି, ନା କହ ତଥାପି ପ୍ରଭୁ ଆପଣ କୁହନ୍ତୁ, ଅନ୍ୟମାନେ ସମସ୍ତେ ଜାଣିବେ ନା ସେମାନେ ମଚିତା ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ସମାଙ୍ଗ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ। ଦଶମ ଅଧ୍ୟାୟରେ ଏଇଟା କହୁଛନ୍ତି ନବମ ଶ୍ଳୋକରେ, ଯେଉଁମାନେ ମୋର ଭକ୍ତ ସେମାନେ କେମିତି ଆନନ୍ଦ ପ୍ରାପ୍ତ ହୁଅନ୍ତି, ମଚିତା ଚେତ ମାନେ ହୃଦୟରେ ସେମାନେ ମୋତେ ରଖିଛନ୍ତି, ମଚିତା ସବୁବେଳେ ମୋତେ ଚିନ୍ତା କରୁଛନ୍ତି, ମଦଗତ ପ୍ରାଣ ତାଙ୍କ ପ୍ରାଣ ମୋ ପାଇଁ ରହିଛି, ସବୁକିଛି ସେ ମୋ ପାଇଁ ସବୁକିଛି ତ୍ୟାଗ କରିଦେଇପାରିବେ ମଦଗତ ପ୍ରାଣ। ତେଣୁ ବୋଧୟନ୍ତ ପରସ୍ପରମ ଦୁଇଜଣ ଭକ୍ତ ମିଶିଗଲା ମାନେ ସେମାନେ ଏଇ ଭଗବାନଙ୍କ ବିଷୟରେ ଆଲୋଚନା କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ମଚିତା ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତ ସେମାନେ ନିତ୍ୟଂ ସବୁବେଳେ ସେମାନେ ଭଗବାନ ବିଷୟରେ ଆଲୋଚନା ଚାଲିଥିବ ନିତ୍ୟମ୍। କ'ଣ ଏତେ ଭଗବାନ କଥା ଅଛି ଯେ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଯଦି ଅର୍ଜୁନଙ୍କ ମନରେ ଚିନ୍ତା ଆସିବ, ଭଗବାନ କହୁଛନ୍ତି ମୋର ଯେଉଁ କଥା ଇଏ ହେଉଛି ଅନଏଣ୍ଡିଂ, ଏ କଥା ସରିବ ନାହିଁ ମୋର କଥା। ଚିଦାମତ ପ୍ରାଣ ବୋଧୟନ୍ତ ପ୍ରସନ୍ନ କଥାଯନ୍ତ ମାଙ୍ଗ ନିତ୍ୟମ୍, ପ୍ରତିଦିନ ସମୟରେ ଯେମିତି ତମେ ଖାଦ୍ୟ ଗ୍ରହଣ କରୁଛ, ବିଭିନ୍ନ ପ୍ରକାର କାର୍ଯ୍ୟ କରୁଛ, ଶରୀରର ଆବଶ୍ୟକତା ପୂରଣ କରୁଛ, ସେଇଭଳି ଭାବରେ ପ୍ରତିଦିନ ମୋର କଥା ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି, କଥା କହିକିରି ଆନନ୍ଦ ପ୍ରାପ୍ତ ହୁଅନ୍ତି। କଥାଯନ୍ତ ମାଙ୍ଗ ନିତ୍ୟମ୍ ତୁଷନ୍ତି ଚ ରମନ୍ତି ଚ, କେବଳ ଯେ ସେମାନେ ସନ୍ତୁଷ୍ଟ ହୁଅନ୍ତି ତାହା ନୁହଁ, ସେମାନେ ଆନନ୍ଦ ସେଇଥିରେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ତେଣୁ ଏଇ ଯେଉଁ ଲୋକମାନେ ଏଇ ଭୌତିକ ଜଗତକୁ ଯେଉଁ ଆସିଛନ୍ତି, ଭଗବାନଙ୍କୁ ଭୁଲି ଯାଇଛନ୍ତି, ସେଇଥିପାଇଁ ସେମାନେ ଏଇ ଯେଉଁ ଭୌତିକ ଜଗତର ଯେଉଁ ଶରୀରର ଯେଉଁ ଆନନ୍ଦ ରହିଛି ବା ଏଇ ଏଇ ଇନ୍ଦ୍ରିୟ ଦ୍ୱାରା ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ଆନନ୍ଦ ପାଇବା ପାଇଁ ସେମାନେ ପାଗଳ ଅବସ୍ଥାରେ ରହିଛନ୍ତି। ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିବାର ମଧ୍ୟ ନିବୃତ୍ତ ହେଉନାହାନ୍ତି। ନୂନଂ ପ୍ରମଥ କୃତେ ବିକର୍ମ ଯଦି ଇନ୍ଦ୍ରିୟ ପ୍ରୀତ ଆପଣତି, ଇନ୍ଦ୍ରିୟ ପ୍ରୀତ ପାଇଁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିବା ପାଇଁ ମଧ୍ୟ ସେମାନେ ପଶ୍ଚାତପଦ ହେଉନାହାନ୍ତି। ତେଣୁ ଏଇ ଲୋକମାନଙ୍କୁ କେମିତି ଠିକ୍ ରାସ୍ତାକୁ ଆସିବ, ସେଇଥିପାଇଁ ବ୍ରହ୍ମା ତାଙ୍କର ମୁଖରୁ ଏସବୁ ବେଦ ସବୁ ସୃଷ୍ଟି କରିଛନ୍ତି, ଉପନିଷଦ ସୃଷ୍ଟି କରିଛନ୍ତି, ପୁରାଣ ସୃଷ୍ଟି କରିଛନ୍ତି। ଆଉ ଏଇମାନଙ୍କୁ ଏଇ ଶାସ୍ତ୍ର ଯେଉଁମାନେ ଅଧ୍ୟୟନ କରିବେ, ଏ ଶାସ୍ତ୍ର ଯେଉଁମାନେ ଆଶ୍ରୟ ନେବେ, ସେମାନେ ଜାଣିବେ ଯେ ଏଇ ଯେଉଁ ଆମର ରହିଛି ପ୍ରବୃତ୍ତି ରହିଛି, ଲୋକେ ବ୍ୟବହାର ଆମିଷ ମଧ୍ୟ ସେବା ନିତ୍ୟ ହେଇଛନ୍ତୁ, ସ୍ତ୍ରୀ ସଙ୍ଗ ଆମିଷ ଭକ୍ଷଣ ବା ମଦ୍ୟପାନ ବା ଆମିଷ ନିଶାଦ୍ରବ୍ୟ ସେବନ ଯେଉଁ ରହିଛି, ଏ ସମସ୍ତଙ୍କ ପ୍ରବୃତ୍ତି ରହିଛି। ସେଥିପାଇଁ ବ୍ୟାସଦେବ ସମସ୍ତେ ଦେଖିଲେ ନା, ପ୍ରଥମେ ବ୍ୟାସଦେବ ଯେତେବେଳେ ଭାଗବତ ରଚନା କରୁଛନ୍ତି, ସେ ଦେଖୁଛନ୍ତି ଲୋକମାନେ କାହିଁକି ଦୁଃଖ ପାଉଛନ୍ତି। ଯେତେବେଳେ ଭଗବାନଙ୍କୁ ଯେତେବେଳେ ବ୍ୟାସଦେବ ଧ୍ୟାନ ମଗ୍ନରେ ଧ୍ୟାନ କଲେ ଭଗବାନଙ୍କୁ, ସେତେବେଳେ ସେ ଭଗବାନଙ୍କୁ ଦର୍ଶନ କଲେ, ଭକ୍ତି ଯୋଗେନ ମନସି ସମ୍ୟକ୍ ପ୍ରଣୀତ ଅମଳେ, ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏକଥା କୁହାଯାଇଛି। ସୁତ ଗୋସ୍ୱାମୀ କହୁଛନ୍ତି ସୌନକା ଋଷିଙ୍କୁ, ଭକ୍ତି ଯୋଗରେ ଯେତେବେଳେ ଭଗବାନ ଧ୍ୟାନ କଲେ ସେତେବେଳେ ତାଙ୍କର ହୃଦୟ ପରିଷ୍କାର ହେଇଗଲା। ତେଣୁ ହୃଦୟ ଯେତେବେଳେ ପରିଷ୍କାର ହେଇଗଲା, ସେତେବେଳେ ସେ ଅପଶ୍ୟତ ପୁରୁଷଙ୍କୁ ପୂର୍ଣ୍ଣ ପୁରୁଷଙ୍କୁ ସେ ଦର୍ଶନ କଲେ। କିଭଳି ଦର୍ଶନ କଲେ ନା, ମାୟାଙ୍କ ତତପାଶ୍ରୟମ୍, ମାୟାକୁ ଦର୍ଶନ କଲେ, ପଛପଟେ ଦେଖିଲେ ଭଗବାନ, ପଛପଟେ ମାୟାକୁ ଦେଖିଲେ। ସେ ମାୟା କିଭଳି ନା, ଜୟା ସମ୍ମୋହିତ ଜୀବ ଆତ୍ମାନଂ ତ୍ରିଗୁଣାତ୍ମକମ୍, ଏଇ ତ୍ରିଗୁଣାତ୍ମକ ମାୟା ସତ୍ତ୍ୱ ରଜ ତମ, ଏଇ ତିନି ଗୁଣ ଦ୍ୱାରା ସମସ୍ତେ ମୋହିତ ହେଇକି ରହିଛନ୍ତି। ସେଥିପାଇଁ ବିଭିନ୍ନ ପ୍ରକାର କାମ କ୍ରୋଧ ଲୋଭ ମୋହ ଇତ୍ୟାଦି ସବୁ ଆସୁଛି। ତେଣୁ ଇଏ ଯଦିଓ ଜୀବ ହେଉଛି ଭଗବାନଙ୍କର ଉନ୍ନତର ଶକ୍ତି ଏବଂ ମାୟା ହେଉଛି ଭଗବାନଙ୍କର ନିମ୍ନତର ଶକ୍ତି, କିନ୍ତୁ ତଥାପି ସେ ମାୟାର ଅଧୀନ ହେଇଯାଇଛି। ଜୟ ଶ୍ରୀ ରାଧା ମଦନ ମଞ୍ଜୁକି। ତେଣୁ ଇଏ ହେଉଛି ଅନର୍ଥ। ଲୋକମାନେ ସୁଖ ପାଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସୁଖ ପାଉନାହାନ୍ତି, ଦୁଃଖ ପାଉଛନ୍ତି। କାହିଁକି ନା, ତାଙ୍କର ଅନର୍ଥର ସବୁ ରହିଛି, ଭବରୋଗ ରହିଛି, ଭବରୋଗରୁ ସେମାନେ ବିଭିନ୍ନ ପ୍ରକାର କଷ୍ଟ ପାଉଛନ୍ତି। ଆନନ୍ଦ କ'ଣ ପାଇବେ, ସେମାନେ ଦୁଃଖ ହିଁ ପାଉଛନ୍ତି। ତେଣୁ ଏଇ ଦୁଃଖକୁ ଦୂର କରିବା ପାଇଁ ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗ ମଧୁକ୍ଷ ଯେ ଲୋକସ୍ୟା ଅଜାନତ ବିଦ୍ୱାନ ଚକ୍ରେ ସାତକ ସଂଗୀତା। ତେଣୁ ବିଦ୍ୱାନ ଏ ଯେଉଁ ବ୍ୟାସଦେବ, ସିଏ ହେଉଛନ୍ତି ପ୍ରକୃତରେ ବୈଦ୍ୟ, ସିଏ ହେଉଛନ୍ତି ପ୍ରକୃତରେ ଡାକ୍ତର, ସିଏ ହେଉଛନ୍ତି ସାଧୁ ବୈଦ୍ୟ। ସିଏ ପ୍ରକୃତରେ ଏ ରୋଗକୁ ଭଲ କରିବା ପାଇଁ ଏ ଔଷଧ ଦେଇଛନ୍ତି। ଆମର ଭୌତିକ ଯେଉଁ ବୈଜ୍ଞାନିକମାନେ ଅଛନ୍ତି, ଭୌତିକ ଡାକ୍ତରମାନେ ଅଛନ୍ତି, ସେମାନଙ୍କୁ ଯଦି କହିବା ସାର୍ ଆମକୁ ଭବରୋଗ ହେଇଛି, ଆମକୁ ଦୂର କରିଦିଅନ୍ତୁ, ଆମକୁ କିଛି ଔଷଧ ଦିଅନ୍ତୁ, ସେମାନେ କହିବେ ଇଏ ଗୋଟେ ପାଗଳ ବ୍ୟକ୍ତି। କାରଣ ସିଏ ତ ନିଜେ ଭବରୋଗରେ ପୀଡ଼ିତ ହେଇଛନ୍ତି, ସେ ଭବରୋଗର ଔଷଧ ସେ ଜାଣିନାହାନ୍ତି, ସେ କ'ଣ ଅନ୍ୟମାନଙ୍କୁ ଔଷଧ ଦେବେ। କିନ୍ତୁ ଜଣେ ଯେଉଁମାନେ ଜାଣୁଛନ୍ତି, ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ପ୍ରକୃତରେ ତାଙ୍କର ଜିଜ୍ଞାସା ହେଇଛି, ବ୍ରହ୍ମ ଜିଜ୍ଞାସା ହେଇଛି, ସେମାନେ ଚିନ୍ତା କରିବେ ଯେ ଆମେ କାହିଁକି ଏଇ ଦୁଃଖ ଭୋଗ କରୁଛେ। ଯେମିତି ସନାତନ ଗୋସ୍ୱାମୀଙ୍କର ଜିଜ୍ଞାସା ହେଇଥିଲା, ମହାପ୍ରଭୁଙ୍କୁ ସେ ଜିଜ୍ଞାସା କରିଥିଲେ, କିଏ ଆମେ କେନେ ଆମ ଯାହାରେ ତାପତ୍ର, କାହିଁକି ଆମେ ଦୁଃଖ ପାଉଛେ। ତେଣୁ ଏଇ ଜିଜ୍ଞାସା ଜଣେ ଯଦି କରି ଜଣେ ସାଧୁଙ୍କ ପାଖକୁ ଯିବ, ତାହେଲେ ସେ ସାଧୁ ଜଣଙ୍କ ତାଙ୍କୁ କହିବେ ଯେ ପ୍ରକୃତରେ ତମେ ଯେଉଁ ଦୁଃଖ ପାଉଛ, କାହିଁକି ନା ଭଗବାନଙ୍କୁ ଭୁଲି ଯାଇଥିବା ହେତୁ। ତେଣୁ ଏଇ ଅନର୍ଥ ଉପଶମ ସାକ୍ଷାତ ସାଧୁ ବୈଦ୍ୟ, ଏ ବ୍ୟାସଦେବ ହେଉଛନ୍ତି ସାଧୁ ବୈଦ୍ୟ, ସେ ଆମକୁ ଔଷଧ ଦେଇଛନ୍ତି। କ'ଣ ସେ ଔଷଧ, କ'ଣ हरे कृष्णा 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 हरे हरे, हरे राम 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 हरे हरे। ये औषध खाइबा पाइं दरकार नहीं, खाली कथा कहीदे बा शुणीदे से औषध ताल से भवरोग दूर हम। ये भवरोग दे औषध दे साधु वैद्य व्यासदेव महामंत्र दे एवं पथी कौन दे ये खाली आम उच्चारण करवा भगवान नाम नवा जप कीर्तन करवा आम खाद्य कौन खाइबा भगवदगीता सप्तदश अध्याय भगवान कहते आहारस्तु अभी सर्वस्व त्रिविधा बहुत प्रिय तीन प्रकार खाद्य रही सात्विक राजसिक तामसिक तीन प्रकार खाद्य रही तेणु जदि आम तामसिक राजसिक खाद्य खाइबा ताले कटु अम्ल लवण अति उष्ण तीक्ष्म रुक्म विधाहीन आहार रास चेष्टा दुख शोक अमय प्रदा ये रोग पुणी दब रोग को तुम भल कर ना कि जो रही सात्विक खाद्य सब रही तेणु ये सात्विक खाद्य से आयु सत्व बल आरोग्य ये सब दब आमको आयुष दब आम बयस वृद्धि कर आरोग्य कर सब कर एवं सात्विक खाद्य को यदि आम भगवान को अर्पण कर खाइबा ताले आम भगवान ये भवरोग आम दूर हो जाए साहय कर तेणु व्यासदेव ये अनर्थ को दूर करने ये भागवतम रचना करती तेणु ये भागवतम यह शास्त्र जस्यां वै श्रुए माणायाम केवल शुणापे आरंभ कर पूर्ण भाव शुणी ना न था केवल शुणापे आरंभ कर से मानकर भक्ति उत्पादते भक्ति आसव तेणु भक्तिर मुख्य फल कथा तो छाड़ू गौण फल हिसाब से दुख शोक मोह भय कहा शोक मोह भय जो रही ये सब दूर हो भवरोग लक्षण हूँ यहाँ शोक मोह भय तेणु ये सब दूर होवल शुणापे आरंभ कला मात्रे तेणु से भागवतम एकादश स्कंदर द्वितीय पंचम अध्याय यहाँ चमस जोगेन्द्र कहते जे लोके व्यवाय आमिष निद्य सेवा मद्य सेवा नित्य जंतु नई तत्र चौदना ये जो आम रही प्रवृत्ति रही जो प्रवृत्ति आम भगवान को भूली जाइए एवं से ही आम भगवान भाई उपभोग करने चेष्टा करूचे प्रकृत में आम उपभोग कर शक्ति ना तेणु भगवान ये माईक जगत को सृष्टि करईक जगत सृष्टि करें निजे उपभोग कर भावचे भगवद गीता 13 अध्याय भगवान अर्जुन को सकता कहते अर्जुन एटी लोक मैंने पुरुष हूँ बा स्त्री हूँ समस्ते निजी उपभोग करी भावुंट पुरुष प्रकृति स्थि भुंगते प्रकृति जान गुणान कारण गुण संघोष सदसद जोनि जन्मसु ये समस्ते उपभोग करने चेष्टा करोग रही निजी को पुरुष बोली भावुंट अभिमान रही उपभोग करी भावुंट कि प्रकृत से उपभोगकारी नुहत जिते दिन पर्यंत से भावुते उपभोग करी बोली सेते दिन पर्यंत से आनंद प्राप्त हो पार नथिबे ताले प्रभु केते बेले से आनंद प्राप्त हेबे ना जेते बेले से जानिबे से उपभोगकारी नुहंती मु होची उपभोगकारी भक्तारं जगितपसां सर्वलोक महेश्वरं श्रुदं सर्वभूतानां ज्ञात्वा मां शांति मुच्छति जेते बेले से जानिबे जे प्रकृत उपभोगकारी से नुहंती प्रकृत उपभोगकारी होची मु भगवान एवं खाली जे मु उपभोगकारी ता नुह सर्वलोक महेश्वरम समस्त किसी रोचे मु मालिक से कहे से प्रकृत मालिक नुहत प्रकृत मालिक हूँ भगवान एवं आमर अन्य किए आम बंधु नुहति आम प्रकृत बंधु हो भगवान यही तीनोटी जिनस जो जानवे अर्जुन से आनंद प्राप्त हे से शांति प्राप्त हे तेणु यो लोक मान जेहेतु भगवान भूली जाती ये सब प्रवृत्ति मार्ग रही तेणु व्यासदेव से व्यवस्था कले व्यवस्थित तेसु विवाह से विवाह व्यवस्था कले स्त्री ग्रहण कले जन स्त्री संग करे विवाह मध्यम जन स्त्री संग करे मन इच्छा जन स्त्री संग करे ना एवं व्यवस्थित विवाह यज्ञ यज्ञ जो बलि प्रदान करी बा जो रही सुरा इत्यादि प्रदान करी जो सोमरस इत्यादि प्रदान करी त्रैविद्या मांग सोमपा पूत पापा यज्ञ रिष्टा स्वगति प्रार्थयते ते पुण्यम आसाध्य सुरंत लोकम अश्नदी दिव्यान दिव्य दीप भोगान भगवदगीता नवम अध्याय भगवान अर्जुन कहते अर्जुन जो मैंने ये वेदर कर्मकांड धार कार्य करज्ञ कर सोमपान करती ତ୍ରୈବିଦ୍ୟା ତିନୋଟି ବିଦ୍ୟା ବିଦ୍ୟା ଯେଉଁ ରହିଛି ଋକ୍ ସାମ ଯଜୁ ଏ ତିନି ବେଦରେ ଏଇ କର୍ମକାଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ବେଦରେ କର୍ମକାଣ୍ଡ ଧାରା ଅନୁସାରେ ଯଦି ଯେଉଁମାନେ ଯଜ୍ଞ କରିବେ ତାହେଲେ ସେମାନେ ସୋମପାନ କରିପାରିବେ। ଏଇ ଯେଉଁ କ'ଣ ସେଇଟା ମଦ୍ୟସେବା ଯେଉଁ ରହିଛି ଯାଇକିରି କ'ଣ ସେଇଟା ଫରେନ୍ ଲିକର ସବୁ ଆଣିକିରି ପିଇବା ପାଇଁ ସେଇଟା ସରକାର ତ ଜାଣିନାହାନ୍ତି ସେମାନେ କ'ଣ କହିବେ। ଏଣେ ଦେଇଦେଉଛନ୍ତି ଲାଇସେନ୍ସ ନିଅ ମଦ ଦୋକାନ ଖୋଲିଦିଅ, ତେଣେ ପୁଣି ଯେତେବେଳେ ଇଏ କରାହଉଛି ଲେଖାହେଉଛି ଏଇଟା ଲିଡ୍ସ ଟୁ କ୍ୟାନ୍ସର ବି ଲେଖାହେଉଛି, ମଦ୍ୟପାନ ତୁମର ଶରୀରର ରୋଗ କାରଣ। ଏବଂ ବିଭିନ୍ନ ସ୍ଥାନରେ ମଧ୍ୟ ଯେତେବେଳେ ଆଜିଟେସନ୍ ହେଉଛି ବା ଗଣ୍ଡଗୋଳ ହେଉଛି ଏଇଟା ଦୋକାନ ବନ୍ଦ କର, ସେଥିରେ ପୁଣି ଝାମଲା ହେଉଛି। ସରକାରଙ୍କର ଏଇଭଳି ଭାବରେ ସବୁ ରହିଛି। କିନ୍ତୁ ଜଣେ ଯଦି ମଦ୍ୟପାନ କରିବେ ସେ ସୋମ ପା ଯେଉଁ ଯଜ୍ଞରେ ଅର୍ପଣ କରି ଯେଉଁ ସୋମ ରସକୁ ପାନ କରିବେ ତାହେଲେ ପୁତ ପାପା ସମସ୍ତ ପାପରୁ ସେମାନେ ମୁକ୍ତ ହେଇଯିବେ। ପୁଣ୍ୟ ତେ ପୁଣ୍ୟ ମା ଅସାଧ୍ୟ, ତେଣୁ ପୁଣ୍ୟକର୍ମର ଫଳ ତାଙ୍କର ଆରମ୍ଭ ହେବ, ତେଣୁ ସେମାନେ ଉନ୍ନତ ଲୋକକୁ ଯିବେ। ତେଣୁ ଏଇ ଯେଉଁ ରହିଛି ମଦ୍ୟପାନ କରିବା ପାଇଁ ଆମର ରହିଛି ପ୍ରବୃତ୍ତି ରହିଛି, ସେ ମଦ୍ୟପାନକୁ ଏଇଭଳି ଭାବରେ ନିବୃତ୍ତି ମାର୍ଗକୁ ଆସିବା ପାଇଁ ଏଇ ବ୍ୟବସ୍ଥା କରାଯାଇଛି। ଯଜ୍ଞ ମାଧ୍ୟମରେ ସେମାନେ ମଦ୍ୟପାନ କରିପାରିବେ ସୋମପା। ସେଇଭଳି ଭାବରେ ଆମିଷ ଭକ୍ଷଣ ଯେଉଁ ରହିଛି ମାଂସ, ମାଂସର ଅର୍ଥ ହେଉଛି କ'ଣ, ମାଙ୍କ ଅର୍ଥ ହେଉଛି ମତେ, ସ ଅର୍ଥ ହେଉଛି ସେ। ତେଣୁ ଆମର ବୈଦିକ ରୀତିରେ ଯେଉଁ ମାଂସ ଭକ୍ଷଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି ଏଇଟାକୁ କରାଯାଇଛି କ'ଣ ପାଇଁ ନା ଇଏ ଯେଉଁ ଆମର ରହିଛି ମାଂସ ଭକ୍ଷଣ କରିବା ପାଇଁ ଯେଉଁ ପ୍ରବୃତ୍ତି ରହିଛି ସେଇଟାକୁ ଜଣେ ହଠାତ୍ ବନ୍ଦ କରିପାରିବ ନାହିଁ। ସେଥିପାଇଁ ବ୍ୟାସଦେବ ଯେଉଁ ଶାସ୍ତ୍ର ରଚନା କଲେ, ବେଦ ଇତ୍ୟାଦିରେ ଯେଉଁ ରଚନା କଲେ ମାଂସର ଭକ୍ଷଣର ବ୍ୟବସ୍ଥା କରିଛନ୍ତି। କିଭଳି ନା ଜଣେ ରାତି ଅଧରେ ଗୋଟେ ପଶୁକୁ ବଳି ପକେଇବେ, କାଳୀଙ୍କ ପାଖରେ ବଳି ପକେଇବେ ଏବଂ ସେଠି ଯେଉଁ ମନ୍ତ୍ର ସେ ପାଠ କରିବେ ତାର ଅର୍ଥ ହେଉଛି ମାଂସ ଅର୍ଥ ହେଉଛି ମୁଁ ତାର ମାଂସ ଖାଉଛି, ଭବିଷ୍ୟତରେ ସିଏ ମୋର ମାଂସ ଖାଇବ। ତେଣୁ ଏଇଭଳି ଭାବରେ କରିବା ଦ୍ୱାରା ସେ ଜାଣିବ ପ୍ରକୃତରେ ମାଂସ ଖାଇବାଟା ଆମର ଆବଶ୍ୟକତା ନୁହେଁ, ବହୁତ କଷ୍ଟ ମାଂସ ଖାଇବା, ବହୁତ ଝାମଲା ଅଛି, ମୁଁ ତାର ମାଂସ ଆଜି ଖାଇଛି ସିଏ ମୋର କାଲି ମୋର ମାଂସ ଖାଇବ। ଏବଂ ଏଇଭଳି ଭାବରେ ରାତି ଅଧକୁ ଯୋଗାଇବାକୁ ପଡ଼ିବ, ଗୋଟେ ଅମାବାସ୍ୟା ତିଥିରେ ରାତି ଅଧକୁ ଯୋଗାଇବାକୁ ପଡ଼ିବ କାଳୀଙ୍କ ପାଖରେ। ତେଣୁ ଏଇ ହେଉଛି ସବୁଦିନେ ସେମାନେ ଖାଇବେ ନାହିଁ, ଏଇଭଳି ଭାବରେ ସେମାନେ କଣ୍ଟ୍ରୋଲ କରିବେ, କଣ୍ଟ୍ରୋଲ ମାଧ୍ୟମରେ ସଂଯୋଗ କରି ଆସ୍ତେ ଆସ୍ତେ ଗୋଟେ ସ୍ତରକୁ ଆସିବେ ଯେତେବେଳେ ସେ କହିବେ ନା ଛାଡ଼ିଦେବା ମାଂସ ଛାଡ଼ିଦେବା। ତେଣୁ ସେଇଥିପାଇଁ ବେଦରେ ଏସବୁ ବ୍ୟବସ୍ଥା କରାଯାଇଛି। ବ୍ୟବସ୍ଥିତ ଏସବୁ ବିବାହ ଯଜ୍ଞ ଆସୁ ନିବୃତ୍ତି ରିଷ୍ଠା, ଏଇ ନିବୃତ୍ତି ପାଇଁ ଏସବୁ କରାଯାଇଛି, ପ୍ରବୃତ୍ତି ପାଇଁ କରାଯାଇ ନାହିଁ, ଏସବୁ କରିବା ପାଇଁ ସେଇଟା କରାଯାଇ ନାହିଁ। ବ୍ୟାସଦେବ ଏଇଟାକୁ ବେଦ ସେଥିପାଇଁ ରଚନା କରିନାହାନ୍ତି। କିନ୍ତୁ ଲୋକମାନେ ତାର ଅର୍ଥକୁ ବୁଝିପାରିବେ ନାହିଁ, ସେମାନେ କହିବେ ବେଦରେ ମାଂସ ଭକ୍ଷଣ ରହିଛି, ବ୍ୟାସଦେବ ଭଳି ବିଦ୍ୱାନ ବ୍ୟକ୍ତି ଯିଏକି ଭଗବାନଙ୍କର ଜଣେ ଅବତାର ବୋଲି ସେଇ ଅନ୍ୟ ସାଧୁମାନେ ମଧ୍ୟ କହୁଛନ୍ତି, ତାହେଲେ ସେ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଭଗବାନଙ୍କର ଅବତାର। ସେ କହିଛନ୍ତି ମାଂସାହାର କରିବ, ମନୁ ମଧ୍ୟ ତାଙ୍କର ମନୁ ସଂହିତାରେ ମଧ୍ୟ ସେ କଥା କହୁଛନ୍ତି, ମାଂସାହାର କିଛି ଖରାପ ଜିନିଷ ନୁହଁ, ମନୁ ସଂହିତାରେ ମଧ୍ୟ କୁହାଯାଇଛି। ତେଣୁ ଲୋକମାନେ ଏଇ ବେଦର ଦୁଆହି ଦେଇ କେବଳ ମାଂସ ଭକ୍ଷଣ କରିବା ପାଇଁ ଯଥେଚ୍ଛାଚାରରେ ପଶୁ ହତ୍ୟା ଆରମ୍ଭ କରିଦେଇଥିଲେ। ତେଣୁ ଭଗବାନ ନିଜେ ଆସିଲେ, ଯୋଉ କୁହାଯାଇଛି ନିନ୍ଦସି ଯଜ୍ଞ ବିଦେର ଶ୍ରୁତି ଜାତମ୍ ସଦୟ ହୃଦୟ ଦର୍ଶିତ ପଶୁ ଘାତମ୍ କେଶବ ଧୃତ ବୁଦ୍ଧ ଶରୀର ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ। ଭଗବାନ ଆସିଲେ, ବୁଦ୍ଧଦେବ ଆସିଲେ, କହିଲେ ଯଦିଓ ମୁଁ ବ୍ୟାସଦେବ ରୂପରେ ଆସି ଏଇ ଶାସ୍ତ୍ରକୁ ରଚନା କରିଥିଲି କିନ୍ତୁ ଲୋକମାନେ ତାର ଅର୍ଥକୁ ବୁଝିପାରିଲେ ନାହିଁ, ତେଣୁ ସେମାନେ ବେଦର ଦୁଆଇ ଦେଇ ପଶୁ ଭଳି ଆରମ୍ଭ କରିଦେଇଛନ୍ତି, ଯଥେଚ୍ଛାଚାର ପଶୁ ଭଳି ଆରମ୍ଭ କରିଦେଇଛନ୍ତି। ତେଣୁ ଠିକ୍ ଅଛି ମୁଁ ବର୍ତ୍ତମାନ ଯିବି। ବୁଦ୍ଧଦେବ ରୂପରେ ଆସିଲେ, ବେଦକୁ ନିନ୍ଦା କରିଦେଲେ, ନିନ୍ଦସି ନିନ୍ଦା କରିଦେଲେ, ନା ସେ ବେଦ କିଛି ନାହିଁ, ବେଦ କିଛି ଠିକ୍ ନୁହଁ, ନିନ୍ଦା କରିଦେଲେ, ଭଗବାନ କେହି ନାହାନ୍ତି, ବେଦ କିଛି କିଛି ବେଦବିଧିକୁ ସବୁ ଉଲ୍ଲଂଘନ କରିଦେଲେ, ସବୁ ତ୍ୟାଗ କରିଦେଲେ। ବିଶେଷ ଭାବରେ ଏହାର କାରଣ ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଏଇସବୁ ବେଦର ଏଇ ଦ୍ୱାଇ ଦେଇ ପଶୁ ହତ୍ୟାରେ ଲାଗିଥିଲେ। ତେଣୁ ସେମାନେ ଭଗବାନଙ୍କୁ ମାନିବେ ନାହିଁ। ତେଣୁ ଇଏ ଗୋଟେ ସୁରାଗ ପାଇଗଲେ ବେଦରେ ଏଇସବୁ ରହିଛି, ତାହେଲେ ବଢ଼ିଆ କଥା। ତ ବେଦରେ କଥା ରହିଛି ମାନେ ବେଦକୁ ଦୁହାଇ ଦେଇକି ସବୁ ଆରମ୍ଭ କରିଦେଲେ। ତେଣୁ ଭଗବାନ ଆସି କହିଲେ ଠିକ ଅଛି, ଭଗବାନ କେହି ନାହାନ୍ତି, ତମେ ମୋ କଥା ମାନ, ସତ୍ କଥା କୁହ, ଅହିଂସା ଆଚରଣ କର, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଉପଦେଶ ଦେଲେ। ତେଣୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ଯିଏକି ଭଗବାନଙ୍କୁ ମାନିବେ ନାହିଁ, ତେଣୁ ସିଏ କହିଲେ ଠିକ ଅଛି, ବୁଦ୍ଧ ଯାହା କହୁଛନ୍ତି ଠିକ କଥା, ପ୍ରକୃତରେ କେହି ଭଗବାନ ନାହାନ୍ତି, ଇଏ ପ୍ରକୃତରେ ଯଦି ମହାପୁରୁଷ ଜଣେ ଯିଏକି ଏଇ ବହୁତ ଭାବରେ ଆମକୁ ଜୀବନରେ ଉନ୍ନତି ପାଇଁ ଏସବୁ ଜ୍ଞାନ ଦେଇଛନ୍ତି। ତେଣୁ ସେମାନେ ଭଗବାନ ବୁଦ୍ଧଙ୍କର ଶରଣ ଗଲେ, ବୁଦ୍ଧଂ ଶରଣଂ ଗଚ୍ଛାମି, ଏଭଳି ଭାବରେ ବୁଦ୍ଧଙ୍କ ଶରଣ ଯାଇ ସେମାନେ ପରୋକ୍ଷ ଭାବରେ ଭଗବାନଙ୍କ ଶରଣରେ ଗଲେ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ବ୍ରହ୍ମା ଯୋଉ ମୁଁ କହିବି ସର୍ବୋଦ ତାପରେ, ତେଣୁ ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ଲୋକମାନେ ସେତେବେଳେ ବିଶେଷ ଭାବରେ ଖ୍ରୀଷ୍ଟିଆନ ମାନେ ସେମାନେ କହୁଥିଲେ ଏ କଥା ଯେ ଆପଣଙ୍କର ବେଦରେ ତ ରହିଛି ସବୁ ଶାସ୍ତ୍ର ମାନେ ଯେଉଁ ରହିଛି ପଶୁବଳି ଇତ୍ୟାଦି ରହିଛି, ତେଣୁ ବେଦରେ ବିଶେଷ ଭାବରେ ପ୍ରଭୁପାଦ ମହାରାଜ ତାଙ୍କ ସହିତ ଆଲୋଚନା କରୁଥିଲେ, ସେତେବେଳେ ସେ କହୁଥିଲେ ଯୀଶୁଖ୍ରୀଷ୍ଟ ଯେଉଁ ଲେଖିଛନ୍ତି ବେଦ ରହିଛି, ବେଦର ଓଲ୍ଡ ଟେଷ୍ଟାମେଣ୍ଟ ରହିଛି, ଓଲ୍ଡ ଟେଷ୍ଟାମେଣ୍ଟରେ 10ଟି ନିର୍ଦ୍ଦେଶ ରହିଛି, 10 କମାଣ୍ଡମେଣ୍ଟସ୍ ରହିଛି। ତାଙ୍କ ପ୍ରଥମ କମାଣ୍ଡମେଣ୍ଟ ହେଉଛି ଦାଓ ଶାଲ୍ ନଟ୍ କିଲ୍, ପ୍ରଥମ ନିର୍ଦ୍ଦେଶ ହେଉଛି ଦାଓ ଶାଲ୍ ନଟ୍ କିଲ୍। ତେଣୁ ଏଇ କଥା ଯେତେବେଳେ ପ୍ରଭୁପାଦ ମହାରାଜ ତାଙ୍କୁ କହନ୍ତି, ସେତେବେଳେ ସେ କୁହନ୍ତି ଦାଓ ଶାଲ୍ ନଟ୍ କିଲ୍ ଯେଉଁ ଲେଖା ହେଇଛି ଯୀଶୁଖ୍ରୀଷ୍ଟ ଲେଖିଛନ୍ତି, ତାର ଅର୍ଥ ହେଉଛି ତମେ ପଶୁ ମନୁଷ୍ୟମାନଙ୍କୁ ହତ୍ୟା କରିବ ନାହିଁ। ପଶୁ ହତ୍ୟାକୁ ମନା କରିନାହାନ୍ତି, ସେ ପଶୁରେ ଜୀବନ ନାହିଁ, ତାଙ୍କର ଆତ୍ମା ନାହିଁ, ମନୁଷ୍ୟମାନଙ୍କ ପାଖରେ ଆତ୍ମା ଅଛି। ତେଣୁ ଯୀଶୁଖ୍ରୀଷ୍ଟ କହିଛନ୍ତି ତମେ ମନୁଷ୍ୟମାନଙ୍କୁ ହତ୍ୟା କରିବ ନାହିଁ, ଏଇଭଳି ଭାବରେ ସେମାନେ ତାକୁ ତାର ଅର୍ଥ କରନ୍ତି। ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ସହିତ ଯୁକ୍ତି କଲେ, କହିଲେ ଯଦି ଏଇଟା କହୁଛ ଯୀଶୁଖ୍ରୀଷ୍ଟ ଇଂଲିଶ ଜାଣିଛନ୍ତି ନା ନାହିଁ, ନା ଇଂଲିଶ ଜାଣିନାହାନ୍ତି କାହିଁକି, ଇଂଲିଶ ଜାଣିଥାନ୍ତି ନା ନହେଲେ କେମିତି ଲେଖିଲେ, ନା ଯଦି ଜାଣିଛନ୍ତି ତାହେଲେ ମନୁଷ୍ୟକୁ ମାରିବାର ପ୍ରକୃତ ଇଂରାଜୀ ଶବ୍ଦ କ'ଣ, ପ୍ରକୃତ ଶବ୍ଦ ହେଉଛି ମର୍ଡର, କିଲ୍ ନୁହଁ, ମର୍ଡର କାହିଁ, ତାହେଲେ କାହିଁ ଲେଖିଲେନି ମର୍ଡର, ଦାଓ ଶାଲ୍ ନଟ୍ ମର୍ଡର କାହିଁ ଲେଖିଲେନି, ସେ କାହିଁ ଲେଖିଲେ ଦାଓ ଶାଲ୍ ନଟ୍ କିଲ୍, ଦାଓ ଶାଲ୍ ନଟ୍ କିଲ୍ ଅର୍ଥ ତମେ ପଶୁମାନଙ୍କୁ ମଧ୍ୟ ହତ୍ୟା କରିବ ନାହିଁ, ମନୁଷ୍ୟମାନଙ୍କ କଥା ସେ କହିନାହାନ୍ତି, ତମେ ଯେଉଁ ପଶୁ ଖାଦ୍ୟ ଖାଉଛ ତେଣୁ ସେ ତମେ ପ୍ରକୃତରେ, ତାହେଲେ କିଏ ପ୍ରକୃତ ଖ୍ରୀଷ୍ଟିଆନ କିଏ, ତମେ କହୁଛ ଆମେ ଖ୍ରୀଷ୍ଟିଆନ ବୋଲି, ଖ୍ରୀଷ୍ଟିଆନ ଯେଉଁ ଖ୍ରୀଷ୍ଟ କହିଛନ୍ତି ତମେ ଏଇଟା କରିବ ନାହିଁ, ତମେ ତ ସେଇଟା କରୁଛ, ତାହେଲେ ତମେ କିଏ ଖ୍ରୀଷ୍ଟିଆନ। ଏଇଭଳି ଭାବେ ତାଙ୍କ ସହିତ ଆଲୋଚନା ହେଲା ପରେ ସେମାନେ ପରାସ୍ତ ହେଲେ, ପରାସ୍ତ ହେଇ ସେମାନେ ଏଇ ଆମର ଭାଗବତ ଧର୍ମକୁ ଗ୍ରହଣ କଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପ୍ରଭୁପାଦ ମହାରାଜ କହିଲେ ତମର ଯୀଶୁଖ୍ରୀଷ୍ଟ ମଧ୍ୟ କହିଛନ୍ତି ହୋଲି ଦାଇ ବି ନେ, ବାଇବେଲରେ ରହିଛି ଭଗବାନଙ୍କର ନାମ ହେଉଛି ବହୁତ ମହାନ ବହୁତ ପୁଣ୍ୟ ନାମ, ତେଣୁ କ'ଣ ସେ ନାମ ସେ ଦେଇନାହାନ୍ତି କାହିଁକି, ନା ତମେ ଏତେ ଉନ୍ନତର ନୁହଁ, ତମେ ଏତେ ଉନ୍ନତର ନୁହଁ ବୋଲି ତମକୁ ପ୍ରଥମେ ଏଇ ଜ୍ଞାନ ଦେଲେ, ପ୍ରାଥମିକ ଜ୍ଞାନ ଦେଲେ ତମେ ପଶୁ ହତ୍ୟା କର ନା, ଏଇସବୁ କଲା ପରେ ତମେ ନାମର ମହାତ୍ମାଙ୍କୁ ସେ ଜାଣିବ। ତେଣୁ ତମେ ଯଦି ଜାଣିଛ ଭଗବାନଙ୍କ ନାମ ସେ ନାମ ନିଅ, ଯଦି ନ ଜାଣିଛ ତାହେଲେ ଏଇଠି ଆମେ କହୁଛୁ ଏ ହେଉଛି ଭଗବାନଙ୍କ ନାମ, ତେଣୁ ଏଇ ନାମ ତମେ ନିଅ, ତମେ ଯିଏ ଯେଉଁ ଧର୍ମରେ ଥାଉ ନା କାହିଁକି, ସଭି ପୁଂସାଂ ପର ଧର୍ମ ଯତ ଭକ୍ତିର ଅଧ୍ୟକ୍ଷ ଯେ, ବେଦରେ କୁହାଯାଉ ନାହିଁ ଯେ ହିନ୍ଦୁ ଧର୍ମ ହେଉଛି ଶ୍ରେଷ୍ଠ ବା ମୁସଲମାନ ଧର୍ମ ଶ୍ରେଷ୍ଠ ବା ଖ୍ରୀଷ୍ଟିଆନ ଧର୍ମ ଶ୍ରେଷ୍ଠ, ବେଦରେ କୁହାଯାଉ ଭାଗବତରେ କୁହାଯାଉଛି ସିଏ ହେଉଛି ପ୍ରକୃତ ଧର୍ମ, ଯେଉଁ ଧର୍ମର ଆଶ୍ରୟ ନେଇ ଯତ ଭକ୍ତିର ଅଧ୍ୟକ୍ଷ, ଭଗବାନ ଯଦି ଭକ୍ତି କରିପାରିବେ, ଭଗବାନ ଯଦି ଭଲ ପାଇପାରିବେ, ଭଗବାନଙ୍କ ନାମ ନିଅ ବୋଲି କୁହାଯାଉଛି, ତମେ ଯେକୌଣସି ଯଦି ମୁସଲମାନ ଧର୍ମରେ ଥାଉ କିଛି ଅସୁବିଧା ନାହିଁ, ଧର୍ମ ତ୍ୟାଗ କରିବା ଦରକାର ନାହିଁ, କିନ୍ତୁ ତମେ ଯଦି ଭଗବାନଙ୍କ ନାମ ଜାଣିଛ ତାହେଲେ ଭଗବାନଙ୍କ ନାମ ନିଅ, ଯଦି ନ ଜାଣିଛ ତାହେଲେ ଏଇ ନାମଟି ନିଅ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏଇଭଳି ଭାବରେ ପ୍ରଭୁପାଦ ମହାରାଜ ଯେତେବେଳେ ଶିକ୍ଷା ଦେଲେ ସେତେବେଳେ ସେଇଟାକୁ ଗ୍ରହଣ କଲେ ସେମାନେ, ଆଉ ସାରା ପୃଥିବୀରେ ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ନିର୍ବିଶେଷରେ ସମସ୍ତେ ଏଇଟାକୁ ଗ୍ରହଣ କରୁଛନ୍ତି, କାରଣ ଇଏ ହେଉଛି ପ୍ରକୃତ ଧର୍ମ, ହେଉଛି ଭଗବାନ ହେଉଛନ୍ତି ଏକ, ଅଲଗା ଅଲଗା ହିନ୍ଦୁର ଭଗବାନ ଅଲଗା, ଖ୍ରୀଷ୍ଟିଆନ ମାନଙ୍କର ଭଗବାନ ଅଲଗା, ତା ନୁହଁ, ଭଗବାନ ହେଉଛନ୍ତି ଏକ। ଭଗବାନ ପ୍ରଭୁପାଦ ମହାରାଜ କଥା ତାଙ୍କୁ କହୁଥିଲେ ଯେ ସେମାନେ କହୁଛନ୍ତି ପ୍ରକୃତରେ ଆମର ଡିକ୍ସନାରୀରେ ବର୍ଣ୍ଣନା କରାଯାଇଛି କୃଷ୍ଣ କହିଲେ ଏ ହିନ୍ଦୁ ଗଡ଼ ବୋଲି, କିନ୍ତୁ କୃଷ୍ଣ କେଉଁଠି କହିନାହାନ୍ତି ମୁଁ ହିନ୍ଦୁମାନଙ୍କର ଭଗବାନ ବୋଲି, ସିଏ କ'ଣ କହିଛନ୍ତି ଭଗବତ ଗୀତା 14 ଅଧ୍ୟାୟରେ ଅର୍ଜୁନ କହୁଛନ୍ତି, ଅର୍ଜୁନ ସର୍ବଜ୍ଞନିଷୁ କୌନ୍ତେୟ ମୂର୍ତ୍ତ ସମମତି ଯାହା ତାସାଂ ବ୍ରହ୍ମ ମହଜ୍ଞନି ରହଂ ବୀଜପ୍ରଦ ପିତା। ଖାଲି ମନୁଷ୍ୟମାନଙ୍କ କଥା କ'ଣ କହିବା, 84 ଲକ୍ଷ ପ୍ରକାର ଜୀବ ସମସ୍ତଙ୍କର ମୁଁ ହେଉଛି ବୀଜ ପ୍ରଦାନକାରୀ ପିତା। ତେଣୁ ଏଇଭଳି ଭାବରେ କହିବାରୁ ପ୍ରଭୁପାଦ ମହାରାଜ କହିଲେ ତାଙ୍କର ପ୍ରକୃତରେ ଯେଉଁ ଅଜ୍ଞାନତା ଥିଲା ସେସବୁ ଦୂର ହେଲା, ସେମାନେ ଭଗବାନଙ୍କ ଶରଣରେ ଗଲେ, ପ୍ରଭୁପାଦ ଗୁରୁ ରୂପେ ଗ୍ରହଣ କଲେ। ଆଜି ସାରା ପୃଥିବୀରେ ଭଗବାନ କୃଷ୍ଣଙ୍କର ଚାରିଆଡ଼େ କୃଷ୍ଣ କନସିୟସ୍ ସେଣ୍ଟର ଯେଉଁ ହେଇଛି, ଚାରିଆଡ଼େ ଭଗବାନ କୃଷ୍ଣଙ୍କର ଭାଗବତମ ଭଗବତ ଗୀତା ଭଗବାନଙ୍କ ନାମ ସବୁଆଡ଼େ ଗ୍ରହଣ କରାଯାଉଛି। ତେଣୁ ଆମର କଥା କହିଟି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ମନ୍ଦିର ଆନନ୍ଦୀ।